Thank you. భక్తి సిద్ధాంత సరస్వతి ఠాకూర్ మహారాజ్ ప్రభుపాదకి, జయ అనంతగుడి వైష్ణవ బృందకి, జయ నమాచార్య శ్రీల హరిదాస్ ఠాకూర్కి, ప్రేమ సిఖో శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివాచారి గౌర భక్తులందుకి, జయ శ్రీ శ్రీ రాధాకృష్ణ గోపు గోపినాథ శ్యామగుండ రాధా కుందగిరి వర్ధానికి, జయ శ్రీ వృందావన మథుర రామకి, జయ శ్రీ మాయాపురి రామకి, జయ శ్రీ జగన్నాథ రామకి, జయ గంగాదేవి జమనదేవికి, జయ భక్తి దేవికి, జయ శ్రీ సింహారానికి, జయ శ్రీ హరినామ సంకీర్తనకి, జయ శ్రీ శ్రీ గౌర్ణితాయికి, జయ శ్రీ శ్రీ కృష్ణ బలరామకి, జయ శ్రీ శ్రీ రాధాచాన సుందర తరి సగదేవికి, జయ శ్రీ శ్రీ జగన్నాథ బలదేవి సుభద్రమారానికి, జయ శ్రీ శ్రీ సీతారామ లక్ష్మణ భక్త హనుమానికి, జయ సమవేత భక్త వృందకి నితాయ గౌరవందే.
జయ శ్రీల ప్రభుపాద మహారాజ్కి, సమవేత భక్త వృందకి నితాయ గౌరవానందే.
जानति मिरन्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः श्रीचैतन्यमनोभिस्संस्थापितं येन भूतले स्वयं रूपकदामयं ददाति स्वपदान्तिकम् वन्देऽहं श्रीगुरुश्वेतपदकमलं श्रीगुरुं वैष्णवं च श्रीरूपं सग्रदातं सगणरघुनाथ नितन्तं सजीवं साद्वैतं सावधूतं पर्यनसहितं कृष्णचैतन्यदेवं श्रीराधाकृष्णपादं सगणलिता श्रीविशाखान्वितं च हे कृष्ण करुणा सिंधु जन बंधु जगत्पते गोपेश गोपिका कंद राधा कंद नमस्ते तप्त कंदन गौरंगी राधे वृंदावनेश्वरी विश्वानुसुते देवी प्रणमामि हरि प्रिय वंशाकल्पतरु कृपा सिंधु पतितानं पावनेभ्यो वैष्णवेभ्यो नमो नमः नमोऽवतरणाय कृष्णप्रेमप्रदाय कृष्णाय कृष्णचैतन्यनाम्ने गौरतिशरणं जय श्रीकृष्णचैतन्य प्रभु नित्यानन्द श्रीअद्वैतगदाधर श्रीवासादि गौरभक्तवृन्द हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे। अरे सर उपस्थित भक्त सज्जन बृंद एवं मातृवृंद, आज भगवान श्री रामचंद्रंकर पवित्र आविर्भाव तिथि श्री रामनवमी उत्सव एवं ये तिथि केवल जो भगवान रामचंद्र आविर्भूत होते नुहे से भ्राता मान सहित आविर्भूत होते भगवान रामचंद्र लक्ष्मण भरत एवं शत्रुघ्न देखि द्वितीय चतुर्व्यूह वासुदेव संकर्षण प्रद्युम्न अनिरुद्ध से भगवान रामचंद्र लक्ष्मण भरत शत्रुघ्न रूप से आविर्भूत हेले एवं संसार रे मर्यादा प्रतिष्ठा कले तेणु भगवान रामचंद्र को मर्यादा पुरुषोत्तम बोली कह जाए। भगवान श्रीकृष्ण होती लीला पुरुषोत्तम किंतु भगवान रामचंद्र होती मर्यादा पुरुषोत्तम एवं श्री चैतन्य महाप्रभु प्रेम पुरुषोत्तम। तेणु भगवान रामचंद्र एक क्षत्रिय परिवार रे रघुवंश रे सूर्यवंश रे आविर्भूत हेले राजा रूप रे एवं से आदर्श स्थापन कले एक राजा रा आदर्श आम देखा भगवान रामचंद्र जीवन रे अनेक सब भौतिक दृष्टि देखले अनेक सब दुखमय घटना घटी। भगवान रामचंद्र जेतेबेळे तंकर राज्याभिषेक हेबाकु जाउछि जस्ट तार पूर्वरु तंकु वनवास दंड प्राप्त होउछि तबे भगवान रामचंद्र कौन से विचलित नहीं अविचलित चित्त रे से आदेश को ग्रहण करिसंती एवं वनगमन करिसंती भ्राता लक्ष्मण एवं पत्नी सीता को नहीं। এবং পরবর্তী অবস্থারে কিপরি রাবণ দ্বারা সীতাহরণ এবং ভগবান রামচন্দ্রঙ্কর বানর সেনা সহায়তারে রাবণর বধ এবং পুন রাজ্যকে প্রত্যাগমন, যদিও ভগবান রামচন্দ্র ভ্রাতা ভরতঙ্কু রাজকার্য দেখিবা পাইঁ দায়িত্ব অর্পণ করেছিলে, কিন্তু ভরত এক আদর্শ ভ্রাতা হিসাবরে সে কেবে রাজগাদীরে উপবেশন করিনথিলে। ভগবান রামচন্দ্রঙ্কর পাদুকাকু রাজগাদীরে রাখি তাঙ্কর প্রতিনিধি হিসাবরে রাজ্য শাসন করেছিলে, এবং সে প্রতীক্ষা করুথিলে কেতবেলে ভগবান রামচন্দ্র আসলে সে তাঙ্কু তাঙ্কর দায়িত্ব অর্পণ করিবে, রাজ্য শাসনর দায়িত্ব। তেমনি এইপরি ভাবরে ভগবান রামচন্দ্র এবং তাঙ্কর ভ্রাতা মানে সব আদর্শ স্থাপন করেছন্তি জগতর লোকমানকু শিক্ষা প্রদান করিবা পাই। এবং সেই ভগবান রামচন্দ্র এক রাজা হিসাবরে যেতবেলে সীতাঙ্ক সম্বন্ধে সে শ্রবণ কলে কুৎসারটনা, যদিও সে জানান্তি যে সীতা হচ্ছন্তি পরম পতিব্রতা এবং সতী, তথাপি প্রজানুরঞ্জন পাই নিজের প্রিয়তমা পত্নীকে বনবাস দণ্ড দেওয়া এভাবে কৌশি রাজাঙ্কর ইতিহাসে দেখা যায়নি। তেমন কেবল আদর্শ স্থাপন করিবা পাই ভগবান রামচন্দ্র নিজের সুখ সৌহার্দকু মধ্যে জলাঞ্জলি দিয়েছন্তি। এইপরি ভাবরে সে আদর্শ স্থাপন করছন্তি, ধর্মর সংস্থাপন করছন্তি ভগবান রামচন্দ্র, যেমনি পাই ভারতীয় জনজীবনরে ভগবান রামচন্দ্রঙ্কর স্থান অতি ঊর্ধ্বরে। প্রত্যেক ভারতবাসী এবং সমগ্র পৃথিবীবাসী, প্রকৃতপক্ষে এই সংস্কৃতি দিনে সমগ্র পৃথিবীরে পরিব্যাপ্ত ছিলা, সেতবে ভারতবর্ষ কহিলে সমগ্র পৃথিবীকে বুঝাউছিলা। তেমন জনজীবনরে ভগবান রামচন্দ্রঙ্কর স্থান ঊর্ধ্বরে, সমস্ত হৃদয়ে ভগবান রামচন্দ্র স্থান পাইছন্তি তাঙ্কর সেই আদর্শ। আদর্শ সে আদর্শ পান প্রত্যেক ক্ষেত্রে ভগবান রামচন্দ্র এক আদর্শ রাজা হিসাবরে, ভ্রাতা হিসাবরে, পতি হিসাবরে, সে সবু ক্ষেত্রে আদর্শ স্থাপন করছেন, পুত্র হিসাবরে সবু ক্ষেত্রে আদর্শ স্থাপন করছেন। ঠিক সেইপরি মাতা সীতা মধ্যে এক পতিব্রতা পত্নী হিসাবরে সে আদর্শ স্থাপন করছেন, লক্ষ্মণ এক ভ্রাতা হিসাবরে সে আদর্শ স্থাপন করছেন, লক্ষ্মণ ভরত শত্রুঘ্ন সমস্ত। তেমন প্রত্যেক ক্ষেত্রে সেমানকর আদর্শ অনুকরণীয় বা অনুসরণীয়, তেমন সেপরি ভগবান রামচন্দ্র এবং তাঙ্কর ভ্রাতা মানকর আবির্ভাব তিথিরে আজি এখানে যে দীক্ষা উৎসব অনুষ্ঠান হওয়া যাচ্ছি, তেমন এই অবসরে প্রত্যেক দীক্ষার্থী ভগবান রামচন্দ্রঙ্কর সেই আদর্শকে অনুসরণ করা উচিত। এক বৈষ্ণব হিসাবরে বৈষ্ণবর যেতে সব নীতি নিয়ম মান রয়েছে, যে বৈষ্ণবর আদর্শ রয়েছে, তাহা সব নিজ জীবনের রূপায়িত করা আবশ্যক। যা দেখি অন্য মানে বৈষ্ণব ধর্ম প্রতি আকৃষ্ট হবে, বৈষ্ণব মান প্রতি আকৃষ্ট হবে, বৈষ্ণব মানকর আচরণ, সেমানকর ভগবান প্রতি নিষ্ঠা, সমর্পণ ভাব এবং জনসমাজের উপকার করিবা পাই সেমানকর হৃদয়ে যে কারুণ্য বা দয়া, যে বৈষ্ণব কেবল নিজের সুখ স্বচ্ছন্দকে দেখিব না বা নিজের মুক্তি বা নিজে কিপরি ভগবত ধাম যাব সে কথা কেবল চিন্তা করিব না, সে যে মার্গক প্রাপ্ত হয়েছে সে মার্গক অন্য মানে প্রচার করে সে মার্গ আনি সে জীবন ধন্য করিব, তাহলে হচ্ছে বৈষ্ণবর লক্ষণ। তেমন শ্রীল প্রভুপাদ আমার অন্তরাষ্ট্রীয় শ্রীকৃষ্ণ ভাবনামৃত সংঘর সংস্থাপক আচার্য, ତେଣୁ ପ୍ରଭୁପାଦ ଚୈତନ୍ୟ ମହାପ୍ରଭୁଙ୍କର ଏଇ ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଯାଇ 70 ବର୍ଷ ବୟସରେ ବୃଦ୍ଧାବସ୍ଥାରେ ସମଗ୍ର ବିଶ୍ୱରେ ସେ ଏଇ ବୈଷ୍ଣବ ଧର୍ମ ବା ସନାତନ ଧର୍ମର ପ୍ରଚାର କଲେ, ଭାଗବତ ଧର୍ମର ପ୍ରଚାର କଲେ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଦେଲେ। ସେମାନେ ସୁଖମୟ ଜୀବନ ଯାପନ କରିବାର ମାର୍ଗ ପ୍ରଦର୍ଶନ କଲେ। ତେଣୁ ଆମେ ସମସ୍ତେ ପ୍ରଭୁପାଦ ଅନୁଗତ ପ୍ରଭୁପାଦଙ୍କର ପଦାଙ୍କ ଅନୁସରଣ କରି ଆମେ ମଧ୍ୟ ନିଜ ଜୀବନକୁ ସଫଳ କରିବା ସହିତ ଆମେ ଅନ୍ୟମାନଙ୍କ ଜୀବନକୁ କିପରି ସଫଳ କରିବା, ସେମାନଙ୍କୁ କିପରି ଏହି ସତ୍ ମାର୍ଗ ପ୍ରଦର୍ଶନ କରିବା ଯାହାଦ୍ୱାରା ସେମାନେ ଭଗବାନ କୃଷ୍ଣଙ୍କ ଚରଣାରବିନ୍ଦକୁ ପ୍ରାପ୍ତ ହେବେ, ସେ ଦାୟିତ୍ୱ ମଧ୍ୟ ପ୍ରତ୍ୟେକ ବୈଷ୍ଣବଙ୍କର ପ୍ରତ୍ୟେକ ଭକ୍ତଙ୍କର ରହିଛି। ତେଣୁ ଆମେ ନିଜର ବୈଷ୍ଣବ ନୀତି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ସହିତ ଆମେ ଜଗତରେ ଆଦର୍ଶ ସ୍ଥାପନ କରିପାରିଲେ ଆମେ ଆମର ଗୁରୁ ପରମ୍ପରା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରସନ୍ନ କରିପାରିବା ଏବଂ ତାଙ୍କର କୃପାରୁ ଆମେ ଭଗବତ ଧାମ ପ୍ରାପ୍ତ ହୋଇପାରିବା, ଆମର ଜୀବନରେ ଚରମ ସିଦ୍ଧି ପ୍ରାପ୍ତ ହୋଇପାରିବ। ତେବେ ଆଜିର ଏଇ ଯେଉଁ ଦୀକ୍ଷା ଉତ୍ସବ ତାହା ପ୍ରତ୍ୟେକ ଭକ୍ତଙ୍କ ହୃଦୟରେ ଏକ ମହତ୍ୱପୂର୍ଣ୍ଣ ଉତ୍ସବ ପ୍ରତ୍ୟେକ ଭକ୍ତମାନଙ୍କ ପାଇଁ। ଯଦିଓ ଭକ୍ତମାନେ ଦୀକ୍ଷା ପୂର୍ବରୁ ହରିନାମ ସଂକୀର୍ତ୍ତନ କରିଥାନ୍ତି, କାରଣ ହରିନାମ ସଂକୀର୍ତ୍ତନ କୌଣସି ଦୀକ୍ଷା ବିଧାନର ଅପେକ୍ଷା କରେ ନାହିଁ। ଭଗବାନଙ୍କର ନାମ ସଂକୀର୍ତ୍ତନ ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତି କରିପାରିବ, ଦେଶ କାଳ ସ୍ଥାନ ପାତ୍ର ଏସବୁ ଦୃଷ୍ଟିରେ ନ ରଖି ବା ଏସବୁର ଆବଶ୍ୟକତା ନାହିଁ, ଯେକୌଣସି ସମୟରେ ବ୍ୟକ୍ତି ଭଗବାନଙ୍କର ନାମ କୀର୍ତ୍ତନ କରିପାରିବ। ତେବେ ଏହି ଦୀକ୍ଷା ଗ୍ରହଣ କରିବାର ତାତ୍ପର୍ଯ୍ୟ କ'ଣ ତା ପ୍ରତ୍ୟେକ ଦୀକ୍ଷାର୍ଥୀ ମଧ୍ୟ ଜାଣିବା ଆବଶ୍ୟକ ଯେ ଆମେ ତାହେଲେ କାହିଁକି ଦୀକ୍ଷା ଗ୍ରହଣ କରୁଛୁ। ଆମେ କେବଳ ଦୀକ୍ଷା ଗ୍ରହଣ ନ କରିକି ମଧ୍ୟ ହରିନାମ ସଂକୀର୍ତ୍ତନ କରିପାରିବା, କିନ୍ତୁ ପ୍ରକୃତ ପକ୍ଷେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଉପଦେଶ ପ୍ରଦାନ କରି ଭଗବତ ଗୀତାରେ କହିଛନ୍ତି, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଶନ୍ତି ତେ ଜ୍ଞାନମ ଜ୍ଞାନିନ ତତ୍ତ୍ୱଦର୍ଶିନ। ଯେ ହରିନାମ ତ ଯେକୌଣସି ବ୍ୟକ୍ତି କରିପାରିବ, କିନ୍ତୁ ପ୍ରକୃତ ଏହି ଦିବ୍ୟ ଜ୍ଞାନକୁ ପ୍ରାପ୍ତ ହେବାକୁ ହେଲେ ଆମକୁ ଗୁରୁ ଗ୍ରହଣ କରିବାକୁ ପଡ଼ିବ। ତେଣୁ ଭଗବାନ କୃଷ୍ଣ ନିଜେ ତାଙ୍କ ଜୀବନରେ ମଧ୍ୟ ଗୁରୁ ଗ୍ରହଣ କରିଛନ୍ତି, ଯଦିଓ ସେ ଜଗତ ଗୁରୁ, ସମସ୍ତ ଜଗତର ଗୁରୁ, କୃଷ୍ଣ ବନ୍ଦେ ଜଗତ ଗୁରୁ, କିନ୍ତୁ ସେ ନିଜେ ଗୁରୁ ଗ୍ରହଣ କରି ଆଦର୍ଶ ପ୍ରସ୍ତୁତ କରିଛନ୍ତି ସାରା ଜଗତ ପାଇଁ। ତେଣୁ ଯେ ଆଧ୍ୟାତ୍ମିକ ଗୁରୁ ଯେ ଉପଯୁକ୍ତ ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟରେ ଆସୁଛନ୍ତି ତାଙ୍କଠାରୁ ଆମେ ଏହି ଦିବ୍ୟ ଜ୍ଞାନକୁ ଗ୍ରହଣ କରିପାରିବା, ତା ନହେଲେ ଆମର ଭକ୍ତି କେବଳ ଏହି ମାନସିକ କଳ୍ପନା ବା ଭାବାବେଗ ଦ୍ୱାରା ପରିଚାଳିତ ହେବ ଏବଂ ଏହି ଭକ୍ତି କେତେବେଳେ ମଧ୍ୟ ଭକ୍ତି ପଥରୁ ଆମେ ବିଚ୍ୟୁତ ହେବାର ସମ୍ଭାବନା ରହିଛି। ତେଣୁ ଆମେ ଗୁରୁ ଗ୍ରହଣ କରି ଯେତେବେଳେ ଦିବ୍ୟ ଜ୍ଞାନକୁ ପ୍ରାପ୍ତ ହେଲେ ଆମର ଶ୍ରଦ୍ଧା ବିଶ୍ୱାସ ଭକ୍ତି ମାର୍ଗରେ ତାହା ଦୃଢ଼ ହେବ ଏବଂ ଆମେ ଗୁରୁଙ୍କ ଠାରୁ ଉପଦେଶ ଗ୍ରହଣ କରି ଭକ୍ତି ମାର୍ଗରେ ଆମେ ଆଗେଇ ପାରିବା। ଗୁରୁ ଯେପରି ନିର୍ଦ୍ଦେଶ ଦେବେ ତାଙ୍କ ନିର୍ଦ୍ଦେଶ ପାଳନ କରି କଡ଼ାକଡ଼ି ଭାବରେ ଆମେ ଭକ୍ତି ମାର୍ଗରେ ଆଗେଇ ପାରିଲେ ଆଗେଇବା କିପରି ଭାବରେ ଆଗେଇବା, ଯେତେବେଳେ ଆମର ସବୁ ଅନର୍ଥ ଦୂରୀଭୂତ ହେବ, ଅନର୍ଥ ଦୂରୀଭୂତ ହେଲେ ଆମର ନିଷ୍ଠା ଆସିବ, ନିଷ୍ଠା ଆସିଲେ ଭଗବାନଙ୍କ ପ୍ରତି ଆସକ୍ତି ଉତ୍ପନ୍ନ ହେବ, ନାମ ପ୍ରତି ଆସକ୍ତି ଉତ୍ପନ୍ନ ହେବ, ରୁଚି ଆସକ୍ତି ଏସବୁ ଆସିବ। ତେଣୁ ଦୀକ୍ଷା ଗ୍ରହଣର ଆବଶ୍ୟକତା ରହିଛି। ତେବେ ବିଶେଷ ଭାବରେ ଆମେ ଯେଉଁ ପରମ୍ପରାରେ ଆଜି ଦୀକ୍ଷିତ ହେବାକୁ ଯାଉଛେ ସେ ପରମ୍ପରା ସମ୍ବନ୍ଧରେ ମଧ୍ୟ ଆମେ ଜାଣିବା ଆବଶ୍ୟକ। ଆମେ ବର୍ତ୍ତମାନ ଯେଉଁ ପରମ୍ପରାରେ ଆସୁଛେ ତାହା ହେଉଛି ବ୍ରହ୍ମ ମାଧବ ଗୌଡ଼ିଆ ସମ୍ପ୍ରଦାୟ। ତେଣୁ ଆଜି ଯେଉଁମାନେ ଦୀକ୍ଷା ନେବେ ସେମାନେ ଏଇ ବ୍ରହ୍ମ ମାଧବ ଗୌଡ଼ିଆ ସମ୍ପ୍ରଦାୟରେ ଦୀକ୍ଷିତ ହେବେ। ତେଣୁ ଏଇ ସମ୍ପ୍ରଦାୟରେ ଯେଉଁ ଆଚାର୍ଯ୍ୟମାନେ ଆସୁଛନ୍ତି, ଗୁରୁମାନେ ଆସୁଛନ୍ତି, ଆମେ ସେଇ ଗୁରୁ ସମ୍ପ୍ରଦାୟ ସହିତ ଯୁକ୍ତ ହେବା, ଗୁରୁ ଗ୍ରହଣ କରି ପରମ୍ପରା ସହିତ ଯୁକ୍ତ ହେବା। ତେବେ ପଦ୍ମପୁରାଣର ଉକ୍ତି ଅନୁସାରେ ଯେପରି ଚାରୋଟି ସମ୍ପ୍ରଦାୟ ରହିଛି, ଯାହାକି ପ୍ରାମାଣିକ ସମ୍ପ୍ରଦାୟ, ଅତ କଳ ଭବିଷ୍ୟନ୍ତି ତତ୍ତ୍ୱର ସମ୍ପ୍ରଦାୟ ନାହ, ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବା କ୍ଷତି ପାବନା। ତେଣୁ ଚାରୋଟି କଳିଯୁଗରେ ହେଉଛି ପ୍ରାମାଣିକ ସମ୍ପ୍ରଦାୟ। ଯେଉଁ ଚାରୋଟି ପ୍ରାମାଣିକ ସମ୍ପ୍ରଦାୟରୁ ଦୀକ୍ଷା ଗ୍ରହଣ କଲେ ବ୍ୟକ୍ତି ପ୍ରକୃତ ସଦ୍ଜ୍ଞାନ ବା ଦିବ୍ୟ ଜ୍ଞାନକୁ ପ୍ରାପ୍ତ ହୋଇପାରିବ। ତେଣୁ ସେ ଚାରୋଟି ସମ୍ପ୍ରଦାୟ ହେଲା ଶ୍ରୀ ସମ୍ପ୍ରଦାୟ, ଯାହା ଲକ୍ଷ୍ମୀଦେବୀଙ୍କ ଠାରୁ ଯେଉଁ ସମ୍ପ୍ରଦାୟର ଆରମ୍ଭ ହୋଇଛି, ଏବଂ ସେ ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ। ତେଣୁ ଆଜିକାଲି ତାହା ରାମାନୁଜ ସମ୍ପ୍ରଦାୟ ନାମରେ ଖ୍ୟାତି ମଧ୍ୟ ଅର୍ଜନ କରିଛି। ଠିକ୍ ସେହିପରି ବ୍ରହ୍ମ ସମ୍ପ୍ରଦାୟ, ଯାହା ବ୍ରହ୍ମାଙ୍କ ଠାରୁ ଯେଉଁ ସମ୍ପ୍ରଦାୟ ଆରମ୍ଭ ହୋଇଛି, ବ୍ରହ୍ମାଙ୍କ ମାଧ୍ୟମରେ ଯେଉଁ ଜ୍ଞାନ ଆସିଛି ଭଗବାନ କୃଷ୍ଣଙ୍କ ଠାରୁ, ଏସବୁ ଏମାନେ ସବୁ ମାଧ୍ୟମ ହୋଇଛନ୍ତି। ଭଗବାନ କୃଷ୍ଣ ହେଉଛନ୍ତି ସମସ୍ତ ଜ୍ଞାନର ଉତ୍ସ, ତେଣୁ ଲକ୍ଷ୍ମୀଦେବୀ ତାଙ୍କର ପତ୍ନୀ, ତାଙ୍କ ମାଧ୍ୟମରେ ଜ୍ଞାନ ଆସୁଛି ଭଗବାନ କୃଷ୍ଣଙ୍କ ଠାରୁ। ବ୍ରହ୍ମା ସୃଷ୍ଟିର ପ୍ରଥମ ଜୀବ, ତାଙ୍କ ମାଧ୍ୟମରେ ଜ୍ଞାନର ପରମ୍ପରା ଆସୁଛି। କୁମାର ସମ୍ପ୍ରଦାୟ ଚତୁକୁମାର, ତାଙ୍କ ମାଧ୍ୟମରେ ଜ୍ଞାନର ପରମ୍ପରା ଆସୁଛି। ବା ଶିବଜୀ ଯେ କି ପରମ ବୈଷ୍ଣବ, ତାଙ୍କ ମାଧ୍ୟମରେ ଆସୁଛି। ତେଣୁ ଚାରୋଟି ମାଧ୍ୟମରେ ଆସୁଥିବା ହେତୁ ଚାରୋଟି ସମ୍ପ୍ରଦାୟ ସୃଷ୍ଟି ହୋଇଛି। ତେଣୁ ଶ୍ରୀ ସମ୍ପ୍ରଦାୟ ଲକ୍ଷ୍ମୀଦେବୀଙ୍କ ମାଧ୍ୟମରେ ଯେଉଁ ଜ୍ଞାନ ଆସୁଛି, ତାହା ବର୍ତ୍ତମାନ ରାମାନୁଜ ସମ୍ପ୍ରଦାୟ ନାମରେ ଅଭିହିତ ହୋଇଛି। ବ୍ରହ୍ମାଙ୍କ ମାଧ୍ୟମରେ ଯେଉଁ ଜ୍ଞାନ ଆସୁଛି, ବ୍ରହ୍ମ ମାଧବ ଗୌଡ଼ିଆ ସମ୍ପ୍ରଦାୟ। ତେଣୁ ଆଧୁନିକ କାଳର ଏହି ବ୍ରହ୍ମ ସମ୍ପ୍ରଦାୟର ଆଚାର୍ଯ୍ୟ ହେଉଛନ୍ତି ମଧ୍ୱାଚାର୍ଯ୍ୟ, ଏବଂ ଏହି ମଧ୍ୱାଚାର୍ଯ୍ୟ ସମ୍ପ୍ରଦାୟରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଗୁରୁ, ଈଶ୍ୱରପୁରୀଙ୍କର ଗୁରୁ ଶ୍ରୀପାଦ ମାଧବେନ୍ଦ୍ରପୁରୀ ଦୀକ୍ଷା ଗ୍ରହଣ କରିଥିଲେ। ତେଣୁ ମାଧବେନ୍ଦ୍ରପୁରୀଙ୍କ ମାଧ୍ୟମରେ ଆମେ ଏହି ବ୍ରହ୍ମ ସମ୍ପ୍ରଦାୟ ସହିତ ଯୁକ୍ତ ହୋଇଛେ। ମାଧବେନ୍ଦ୍ରପୁରୀଙ୍କ ଠାରୁ ତାଙ୍କର ଶିଷ୍ୟ ଈଶ୍ୱରପୁରୀ, ଏବଂ ତାଙ୍କର ଶିଷ୍ୟ ହେଲେ ଶ୍ରୀ ଚୈତନ୍ୟ ମହାପ୍ରଭୁ। ତାପରେ ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ ଶିଷ୍ୟ ପରମ୍ପରା, ସେହି ପରମ୍ପରାରେ ଆମେ ସବୁ ଆସୁଛୁ, ତାହାକୁ ଗୌଡ଼ିଆ ସମ୍ପ୍ରଦାୟ ବୋଲି କୁହାଯାଉଛି। ବିଶେଷ ଭାବରେ ଯେଉଁମାନେ ଚୈତନ୍ୟ ମହାପ୍ରଭୁଙ୍କ ସହିତ ସମ୍ପର୍କିତ, ତେଣୁ ଏହି ସମ୍ପ୍ରଦାୟର ନାମ ହେଲା ବ୍ରହ୍ମ ମାଧବ ଗୌଡ଼ିଆ ସମ୍ପ୍ରଦାୟ। ବର୍ତ୍ତମାନ ଆମେ ଯେଉଁ ସମ୍ପ୍ରଦାୟରେ ଦୀକ୍ଷା ନେବାକୁ ଯାଉଛେ, ସମସ୍ତେ ଜାଣିବା ଆବଶ୍ୟକ ଯେ ଆମେ କେଉଁ ସମ୍ପ୍ରଦାୟରେ, ବୈଷ୍ଣବ ସମ୍ପ୍ରଦାୟରେ ଆସୁଛେ। ତେଣୁ ଇଏ ଗୋଟିଏ ପ୍ରାମାଣିକ ସମ୍ପ୍ରଦାୟ। ଏବଂ ତୃତୀୟ ସମ୍ପ୍ରଦାୟ ହେଉଛି ସନକ ସନାତନ କୁମାର ସମ୍ପ୍ରଦାୟ। ତେଣୁ କୁମାର ସମ୍ପ୍ରଦାୟରେ ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ନିମ୍ବାର୍କାଚାର୍ଯ୍ୟ। ତେଣୁ ନିମ୍ବାର୍କ ସମ୍ପ୍ରଦାୟ ଦେଇକରି ଆସୁଛି ଜ୍ଞାନର ପରମ୍ପରା। ତାପରେ ଆଉ ଗୋଟିଏ ସମ୍ପ୍ରଦାୟ ହେଉଛି ରୁଦ୍ର ସମ୍ପ୍ରଦାୟ। ରୁଦ୍ର ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ। ତେଣୁ ଏହିପରି ଭାବରେ ଯାହାକି ଆଜିକାଲି ବୈଷ୍ଣବ, ସେହି ସମ୍ପ୍ରଦାୟରେ ବଲ୍ଲଭାଚାର୍ଯ୍ୟ ମଧ୍ୟ ଆସୁଥିଲେ। ତେଣୁ ତାଙ୍କ ନାଁ ଅନୁସାରେ ସେ ସମ୍ପ୍ରଦାୟ ଆଜିକାଲି ବିଶେଷ ଭାବରେ ବଲ୍ଲଭ ସମ୍ପ୍ରଦାୟ ନାମରେ ନାମିତ ହୋଇଛି, କିନ୍ତୁ ମୂଳ ସମ୍ପ୍ରଦାୟ ହେଉଛି ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟ। ତେଣୁ ଏହିପରି ଭାବରେ ଯେଉଁ ଚାରୋଟି ସମ୍ପ୍ରଦାୟ, ଏହି ଚାରୋଟି ସମ୍ପ୍ରଦାୟ ସୃଷ୍ଟି କଳିଯୁଗରେ ବୈଷ୍ଣବ ସମ୍ପ୍ରଦାୟର ସୃଷ୍ଟି, ତେବେ ଏହି ଚାରୋଟି ସମ୍ପ୍ରଦାୟ ମଧ୍ୟରେ ବ୍ରହ୍ମ ମାଧବ ଗୌଡ଼ିଆ ସମ୍ପ୍ରଦାୟ, ତାହା ହେଉଛି ସର୍ବଶ୍ରେଷ୍ଠ ସମ୍ପ୍ରଦାୟ। ଏକଥା ନୁହେଁ ଯେ ଆମେ ଏହି ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ହୋଇଥିବା ହେତୁ ଏହା ସର୍ବଶ୍ରେଷ୍ଠ, କାରଣ ସମସ୍ତ ନିଜ ନିଜର ସମ୍ପ୍ରଦାୟକୁ ସର୍ବଶ୍ରେଷ୍ଠ କହିବା ସ୍ୱାଭାବିକ। କିନ୍ତୁ ଏ ସମ୍ପ୍ରଦାୟର ମହାତ୍ମା ରହିଛି। ଏ ସମ୍ପ୍ରଦାୟରେ ମହାତ୍ମା ଏୟା ରହିଛି ଯେ ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏଇ ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କଲେ, କିନ୍ତୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏଇ ଗୌଡ଼ିଆ ସମ୍ପ୍ରଦାୟରେ ସେ ସବୁ ସମ୍ପ୍ରଦାୟର ସାରକୁ ଗ୍ରହଣ କଲେ ଏବଂ ଏଇ ବ୍ରହ୍ମ ମଧ୍ୟ ଗୌଡ଼ିଆ ସମ୍ପ୍ରଦାୟରେ ସେ ସାରକୁ ସବୁ ନିହିତ କଲେ। ତେଣୁ ଚୈତନ୍ୟ ମହାପ୍ରଭୁ ସେ ଅଚିନ୍ତ ଭେଦାଭେଦ ତତ୍ତ୍ୱର ପ୍ରଣୟନ କଲେ, ତା ମାଧ୍ୟମରେ ସେ ସମସ୍ତ ସମ୍ପ୍ରଦାୟର ସାରକୁ ମଧ୍ୟ ପ୍ରତିପାଦିତ କରିଛନ୍ତି। ଯେପରି ମାଧ୍ୟ ସମ୍ପ୍ରଦାୟର ଯେଉଁ ଦର୍ଶନ ତାର ସାର ହେଲା ଯେ ମାଧ୍ୱାଚାର୍ଯ୍ୟଙ୍କ ପୂର୍ବରୁ ଯେଉଁ ଶଙ୍କରାଚାର୍ଯ୍ୟ ଅଦ୍ୱୈତ ମତବାଦର ପ୍ରଚଳନ କରିଥିଲେ ଏବଂ ତାଙ୍କର ମତବାଦ ଦ୍ୱାରା ବହୁଳ ଭାବରେ ଜନସାଧାରଣ ପ୍ରଭାବିତ ହୋଇଥିଲେ, ଏବେ ବି ପ୍ରଭାବିତ ହୋଇ ଅଛନ୍ତି ଯେଉଁ ମାୟାବାଦ ଦର୍ଶନ ଦ୍ୱାରା ଏବଂ ନିରାକାରବାଦ ଦ୍ୱାରା। ତେଣୁ ମାଧ୍ୱାଚାର୍ଯ୍ୟ ଅତ୍ୟନ୍ତ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ସେ ଅଦ୍ୱୈତବାଦର ଖଣ୍ଡନ କରିଥିଲେ। ତେଣୁ ମାଧ୍ୱାଚାର୍ଯ୍ୟ ସେ ଅଦ୍ୱୈତବାଦର ଖଣ୍ଡନ କରି କେବଳ ଅଦ୍ୱୈତବାଦର ସେ ଦ୍ୱୈତବାଦର ସ୍ଥାପନା କରିଥିଲେ ଏବଂ ଭକ୍ତି ବୈଷ୍ଣବ ଧର୍ମର ସ୍ଥାପନା କଲେ, ଭକ୍ତିର ସ୍ଥାପନା କଲେ ଏବଂ ଭଗବାନ ଯେ ସାକାର ତାଙ୍କର ରୂପ ରହିଛି ତାକୁ ସେ ପ୍ରତିପାଦିତ କଲେ। ତେଣୁ ଯେଉଁ ମାଧ୍ୟ ସମ୍ପ୍ରଦାୟରେ ଆମେ ଆସୁଛେ ସେ ସମ୍ପ୍ରଦାୟର ଦୁଇଟି ବିଶେଷତ୍ୱ ହେଉଛି, ଗୋଟିଏ ହେଉଛି କେବଳ ଅଦ୍ୱୈତ ନିରାସନ ଅର୍ଥାତ୍ କେବଳ ଅଦ୍ୱୈତବାଦକୁ ଖଣ୍ଡନ ଏବଂ ଦ୍ୱୈତବାଦର ସ୍ଥାପନା। ଅଦ୍ୱୈତବାଦ ଆଉ ଦ୍ୱୈତବାଦ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ଶଙ୍କରାଚାର୍ଯ୍ୟ ଯେତେବେଳେ ଆସିଲେ ସେ କହିଲେ ଯେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏବଂ ସମସ୍ତ ଜୀବମାନେ ମଧ୍ୟ ସବୁ ବ୍ରହ୍ମଙ୍କର ଅଂଶ, ତେଣୁ ପରବ୍ରହ୍ମ ଆଉ ଜୀବ ବ୍ରହ୍ମ ଭିତରେ କିଛି ପାର୍ଥକ୍ୟ ନାହିଁ, ତାଙ୍କର ଅଂଶ, ତେଣୁ ମାୟା ଦ୍ୱାରା ଏସବୁ ଭେଦ ସୃଷ୍ଟି ହୋଇଛି ପରବ୍ରହ୍ମ ଆଉ ବ୍ରହ୍ମ ଭିତରେ, କିନ୍ତୁ ସେ ସବୁ ବ୍ରହ୍ମଙ୍କର ଅଂଶ, ତେଣୁ ମାୟାର ଆବରଣ ଦୂରୀଭୂତ ହେଲେ ବ୍ରହ୍ମ ପରବ୍ରହ୍ମରେ ବିଲୀନ ହୋଇଯିବ, ଏକ ହୋଇଯିବ। ଏ ହେଉଛି ଅଦ୍ୱୈତବାଦ। ତେଣୁ ସବୁ ଏକାକାର, ସବୁ ଏକ, ଅହମ୍ ବ୍ରହ୍ମାସ୍ମି, ମୁଁ ହେଉଛି ସେ ବ୍ରହ୍ମ। କିନ୍ତୁ ଯେତେବେଳେ ମାଧ୍ୱାଚାର୍ଯ୍ୟ ଆସିଲେ ସେ କହିଲେ ନାଇଁ ଏକ ନୁହଁ ଦୁଇ, ଅଦ୍ୱୈତାଚାର୍ଯ୍ୟ କହିଲେ ଏକ, କଣ ଶଙ୍କରାଚାର୍ଯ୍ୟ, କିନ୍ତୁ ମାଧ୍ୱାଚାର୍ଯ୍ୟ କହିଲେ ନାଇଁ ଦୁଇ, ଦ୍ୱୈତବାଦ, ଭଗବାନ ଭକ୍ତ, ଭଗବାନ ଜୀବ, ସେ କେବେ ଏକ ହେଇପାରିବେନି। ଯଦିଓ ଭଗବାନ କୃଷ୍ଣ ଗୀତାରେ କହୁଛନ୍ତି ମାମେବାଂଶ ଜୀବ ଲୋକେ ଜୀବ ଭୂତ ସନାତନ, ଯେ ସମସ୍ତ ଜୀବ ମୋର ଅଂଶ ବିଶେଷ, ତେଣୁ ଅଂଶ ଦୃଷ୍ଟିରୁ ଆମେ ସମସ୍ତେ ସମାନ ଭଗବାନଙ୍କ ସହିତ, ଯେମିତି ଗୋଟେ ବଡ ସ୍ୱର୍ଣ୍ଣଖଣ୍ଡରୁ ଆମେ ଛୋଟିଆ ସ୍ୱର୍ଣ୍ଣଖଣ୍ଡଟିଏ କାଟିଦେବା, ବଡ ସ୍ୱର୍ଣ୍ଣଖଣ୍ଡରେ ଯେଉଁ ଗୁଣ ଛୋଟ ସ୍ୱର୍ଣ୍ଣଖଣ୍ଡରେ ସେ ଏକା ଗୁଣ, କିନ୍ତୁ ପାର୍ଥକ୍ୟ କ'ଣ ଦୁଇଟା ଭିତରେ ରହିଛି, ପରିମାଣରେ ପାର୍ଥକ୍ୟ ରହିଛି, ଯେ ଏଇଟା ହେଉଛି ବଡ ସୁନାଖଣ୍ଡ, ଏଇଟା ହେଉଛି ଛୋଟ ସୁନାଖଣ୍ଡ, ଏ ଛୋଟ ଅଳ୍ପ ପରିମାଣ। ଠିକ ସେହିପରି ଭଗବାନଙ୍କର ଆମେ ଅଂଶ ହେଇଥିବା ହେତୁ ଭଗବାନଙ୍କ ନିକଟରେ ଯାହା ସବୁ ଗୁଣ ରହିଛି ଆମ ନିକଟରେ ମଧ୍ୟ ରହିଛି ସେସବୁ ଗୁଣ, କିନ୍ତୁ ଭଗବାନଙ୍କ ନିକଟରେ ସବୁ ଅସୀମ ରୂପରେ ରହିଛି ସେ ଗୁଣ, ଆମ ନିକଟରେ ସୀମିତ ରୂପରେ ରହିଛି, ସୀମିତ ପରିମାଣରେ। ଏହି ହେଉଛି ପାର୍ଥକ୍ୟ। ତେଣୁ କୌଣସି ଜୀବ କେବେ ଭଗବାନ ହେଇପାରିବନି। ତେଣୁ ଦ୍ୱୈତବାଦ ସ୍ଥାପନ କଲେ ମାଧ୍ୱାଚାର୍ଯ୍ୟ, ଯେ ଭଗବାନ ଆଉ ଜୀବ ଏ ଦୁଇ ଯଦିଓ ଗୁଣତଃ ସମାନ ପରିମାଣରେ ଭିନ୍ନତା, ଏବଂ ଚୈତନ୍ୟ ମହାପ୍ରଭୁଙ୍କର ଅଚିନ୍ତ ଭେଦାଭେଦ ତତ୍ତ୍ୱ ମଧ୍ୟ ଏହି କଥା କହୁଛି। ଅଚିନ୍ତ ଭେଦାଭେଦ ତତ୍ତ୍ୱ କ'ଣ ନା, ଭଗବାନ ଆଉ ଜୀବ ଭିତରେ ଭେଦ ଏବଂ ଅଭେଦ ହେଉଛି ଅଚିନ୍ତ, ଆମେ ତାକୁ ଚିନ୍ତା କରିପାରିବା, ତାହା ହେଉଛି ତା ଅର୍ଥ ଜୀବ ଏବଂ ଭଗବାନ ଗୁଣତଃ ସମାନ ପରିମାଣରେ ଭିନ୍ନ, ଏଇଟା ସମସ୍ତେ ମନେ ରଖିବା ଦରକାର। ଯେଉଁମାନେ ସବୁ ଦୀକ୍ଷା ନେଉଛନ୍ତି ଜାଣିବା ଦରକାର, ଆମକୁ କି କେତେବେଳେ ପ୍ରଶ୍ନ କଲେ ତୁମେ চৈতন্য মহাপ্রভু সম্প্রদায়ের চৈতন্য মহাপ্রভু দর্শন কন কো আমি বুঝা আমি জাঁয়া দরকার তেমনি সে কৌছি যে চৈতন্য মহাপ্রভু গ্রহণ কলে মাধব সম্প্রদায় এই দুইটি সার গোটিয়ে হচ্ছে অদ্বৈতবাদ নিরাসন অদ্বৈতবাদ কু খণ্ডন কলে দ্বৈতবাদ স্থাপন কলে তেমন সেইটা কু মহাপ্রভু গ্রহণ কলে অত্যন্ত ভেদাভেদরে তাকে গ্রহণ কলে এবং দ্বিতীয় হচ্ছে কৃষ্ণ বিগ্রহ নিত্যদানী কৃষ্ণ শ্রদ্ধার সেবন কৃষ্ণ বিগ্রহ নিত্য সে কেবল পথর বা ধাতু নুহেন স্বয়ং ভগবান কৃষ্ণ তাঙ্কর মূর্তিরে বিরাজমান হইতান ভক্তর সেবাকু গ্রহণ করিবা পাই তেনু বিগ্রহ নিত্য যেপরি ভগবানকর শরীর নিত্য তাঙ্কর বিগ্রহ মধ্যে নিত্য তেনু শ্রদ্ধাপূর্বক তাঙ্কর সেবা ভগবান কৃষ্ণকর বিগ্রহকু নিত্য জ্ঞান করি শ্রদ্ধার সেবা করিবা একথা নুহে যে ভগবানকর ইয়ে মূর্তি ইয়ে ভগবান নুহন্তি এভাবে জ্ঞান কাহার আসা উচিত না মূর্তি সাক্ষাৎ ব্রজেন্দ্র নন্দন কৃষ্ণ আমার সম্মুখে রয়েছেন মূর্তি রূপে তেমন সাক্ষাৎ ব্রজেন্দ্রনন্দন কৃষ্ণ আমার সম্মুখে ছিড়া হুম বা তাঁকর মূর্তি আমি একা প্রকার ভাব প্রদর্শন করিবা তেমন মাধব সম্প্রদায়ের এই সার রয়েছে তেমন মাধব নিজে কৃষ্ণ বিগ্রহ সেবা করুছিল উড়ুপরে তেমন সেই বিগ্রহ কর সেবা কৃষ্ণ মূর্তি নিত্য জানি শ্রদ্ধার সেবন এ দুইটি সারকু গ্রহণ কলে এবং তাঁকর অত্যন্ত ভেদাভ তত্ত্ব যে আমার গৌড়ীয় বৈষ্ণব সিদ্ধান্তরে তাকে তার সমাবেশ কলে তাপরে রামানুজ সম্প্রদায়ের দুইটি সার হচ্ছে অনন্য ভক্তি শুদ্ধ ভক্তি মোর এসব কহিবার উদ্দেশ্য হচ্ছে যে আমি যে ব্রহ্মমদ গৌড়ীয় সম্প্রদায়ের আজ দীক্ষিত হওয়া যাচ্ছে এই ব্রহ্মমদ গৌড়ীয় সম্প্রদায়ের সবু সম্প্রদায়ের সার রয়েছে তেমন আমি চিন্তা করবানি যে আমি এ সম্প্রদায় রয়েছে সে সম্প্রদায় কালে শ্রেষ্ঠ কি বা সে সম্প্রদায়ের কিছু অধিকার রয়েছে কি সবু সম্প্রদায়ের সার আমার এই সম্প্রদায় রয়েছে তেমন এগুলা সব কুচি বর্তমান অনন্য ভক্তি শুদ্ধ ভক্তি রামানুজ সম্প্রদায় বা শ্রী সম্প্রদায়ের যে সার শুদ্ধ ভক্তির প্রচার রামানুজাচার্য করেছিলেন এবং তা সহিত ভক্ত মানকর সেবা বৈষ্ণব সেবা শুদ্ধ ভক্তির আচরণ এবং বৈষ্ণব মানকর সেবা এই দুইটি হচ্ছে সার রামানুজ সম্প্রদায় তাকে মধ্যে শ্রী চৈতন্য মহাপ্রভু গ্রহণ কলে এবং তৃতীয় বিষ্ণুস্বামী সম্প্রদায় বিষ্ণুস্বামী সম্প্রদায়ের দুইটি সার রয়েছে রাগভক্তি রাগভক্তি মানে প্রেমপূর্ণ ভক্তি সাধারণ ভাবে আমি বিধি ভক্তির অনুসরণ করতু সব নীতি নিয়ম অনুসারে আমি সব করে থাকি কিন্তু রাগভক্তি হচ্ছে স্বাভাবিক প্রেম পূর্ণ ভক্তি যেপরি আমি দেখিবা বৃন্দাবনরে সব ব্রজবাসী মানে রাগভক্তি করুছিলে সেমানে আমপরি বিধি নিষেধ এসব পালন করুনথিলে সব ব্রজবাসী মানে কৃষ্ণকু নিজ নিজ লোক বলে ভাবুছিলে যেমনি মাতা দশ ভাবুছিলে কৃষ্ণ মোর পুত্র বা নন্দ মহারাজ ভাবুছিলে কৃষ্ণ মোর পুত্র সখামানে ভাবুছিলে কৃষ্ণ আমার সখা বা গোপী মানে ভাবুছিলে কৃষ্ণ আমার প্রিয় তেমনি এইপরি ভাবে তাঙ্কর স্বাভাবিক আকর্ষণ লা যেমনি কৃষ্ণ তাঙ্কর নিজ ঘর লোক তেমনি সেইপরি ভাবে কৃষ্ণকর সে সেবা করুলে প্রেমপূর্ণ সেবা যেত মাতা দশদা শুনেলে যে কৃষ্ণ অন্য ঘরক যাচ্ছেন সব লহুণী চোরি করা সব গোপী মানে আসি অভিযোগ কলে মাতা দশদা নিকটে অন্য মানুষ ঘরক কৃষ্ণ যাচ্ছেন সবুদিন লহুণী চোরি করা যদি লহুণী পাও না তাহলে কম করছেন তাঁকর বাছুরী মানুষ খোল দৌঁ ক্ষীর দহিবা পূর্ব বাছুরী মানুষ অলগা বন্ধা যাই বাছুরী মানুষ খোলিদেলে কম হব ବାସରେ କ୍ଷୀର ପିଇ ଦେବ, ସେମାନେ ଆଉ କ୍ଷୀର ପାଇବେନି। କିମ୍ବା ଯଦି କିଛି ନ ପାଇଲା, ଘରେ କୋଉଠି ରଖା ହେଇଛି ଯଦି କିଛି ଦ୍ରବ୍ୟ କିଛି ନାହିଁ ସେଥିରେ ତାକୁ ଭାଙ୍ଗିଦେବେ। କିମ୍ବା ଯଦି ଆଉ କିଛି ପାଇଲେନି, ପିଲାମାନେ ଶୋଇଥିବେ, ଛୋଟ ପିଲାମାନେ, ତାଙ୍କୁ ଯାଇକି ଟିକେ ଚିମୁଟି ଦେବେ, ସେମାନେ କାନ୍ଦିଲେ କୃଷ୍ଣ ପଳେଇବେ। ତେଣୁ ଏହିପରି ଭାବରେ ଭଗବାନ କୃଷ୍ଣ ସବୁ ଲୀଳା କରୁଥିଲେ ବ୍ରଜଭୂମିରେ। ଗୋପୀମାନେ ଆସି ଅଭିଯୋଗ କରନ୍ତି ମାତା ଯଶୋଦାଙ୍କୁ ଯେ କୃଷ୍ଣ ଯାଇ ଏମିତି ସବୁ ଲହୁଣୀ ଦହି ସବୁ ଚୋରି କରି ନେଉଛନ୍ତି। ତେଣୁ ମାତା ଯଶୋଦା ଭାବିଲେ, ବୋଧେ ଆମ ଘରେ ଯେଉଁ ସବୁ ଲହୁଣୀ ତିଆରି ହେଉଛି ବା ଦହି ସବୁ ତିଆରି ହେଉଛି, ବୋଧେ କୃଷ୍ଣଙ୍କୁ ଭଲ ଲାଗୁନି, ତେଣୁ ସେ ଅନ୍ୟ ଘରକୁ ଯାଉଛି ଚୋରି କରିବା ପାଇଁ। ତେଣୁ ମାତା ଯଶୋଦା ଭାବିଲେ ଯେ ଆମ ଘରେ ଯେଉଁ ସବୁ ଅଛନ୍ତି ସେବକ ସେବିକାମାନେ, ଚାକର ଚାକରାଣୀ, ସେମାନେ ସବୁ ତିଆରି କରୁଛନ୍ତି, କୃଷ୍ଣଙ୍କୁ ବୋଧେ ଭଲ ଲାଗୁନି, ତେଣୁ ମୁଁ ନିଜେ ତିଆରି କରିବି, ନିଜେ ଲହୁଣୀ ତିଆରି କରିବି, କୃଷ୍ଣ ଖାଇବେ। ତେଣୁ ମାତା ଯଶୋଦା ନିଜେ ଦଧି ମନ୍ଥନ କରୁଥିଲେ। ଯଦି ତାଙ୍କ ଘରେ ଅନେକ ଚାକରାଣୀ ଚାକରାଣୀ ଥିଲେ, କିନ୍ତୁ ସେ ବ୍ରଜେଶ୍ୱରୀ ବ୍ରଜର ରାଣୀ, ତଥାପି ନିଜେ କୃଷ୍ଣଙ୍କ ପାଇଁ କରୁଛନ୍ତି ତିଆରି, ସବୁ ପ୍ରେମପୂର୍ଣ୍ଣ ସେବା। ତେଣୁ ଆମେ ଦେଖିବା ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟରେ ଏସବୁ ପ୍ରେମପୂର୍ଣ୍ଣ ସେବା ରହିଛି। ଏବେ ବି ଆମେ ଯଦି ନାଥଦ୍ୱାରା ଯିବା, ଦେଖିବା ସବୁ ସେ ବଲ୍ଲଭ ସମ୍ପ୍ରଦାୟ ଅଧୀନରେ ରହିଛି ମନ୍ଦିର, ସେଠି କେତେ ପ୍ରେମପୂର୍ଣ୍ଣ ସେବା କରୁଛନ୍ତି ଭଗବାନଙ୍କର। ତେଣୁ ଭଗବାନଙ୍କର ସୁଖକୁ ପ୍ରେମପୂର୍ଣ୍ଣ ସେବା ମାନେ ଭଗବାନ କୋଉଥିରେ ପ୍ରସନ୍ନ ହେବେ, ଆମକୁ କୋଉଟା ଭଲ ଲାଗିବ ଆମେ ସେଭଳି ସେବା କରିବା, ସେଇଟା ପ୍ରେମପୂର୍ଣ୍ଣ ସେବା ନୁହଁ। ମତେ ଜିନିଷ ଖାଇବାକୁ ଭଲ ଲାଗୁଛି, ମୁଁ ସେଇଟା ତିଆରି କରିବି, କୃଷ୍ଣଙ୍କୁ ଅର୍ପଣ କରିବି, ସେଇଟା ପ୍ରେମପୂର୍ଣ୍ଣ ସେବା ନୁହଁ। କୃଷ୍ଣଙ୍କୁ ଗୋଟା ଭଲ ଲାଗୁଛି, ମତେ ଭଲ ଲାଗୁ ନ ଲାଗୁ କିଛି ଯାହା ଆସୁନି, କୃଷ୍ଣଙ୍କୁ କୋଉଟା ଭଲ ଲାଗୁଛି ସେଇଟା ମୁଁ ଅର୍ପଣ କରିବି। ମତେ ପଛେ କଷ୍ଟ ହଉ, କୃଷ୍ଣ ଯଦି ପ୍ରସନ୍ନ ହେବେ ତାହେଲେ ମୁଁ ସେଇ ସେବା କରିବି। ଏ ହେଉଛି ପ୍ରେମପୂର୍ଣ୍ଣ ସେବା, ନିଜେ କଷ୍ଟ ସହି କୃଷ୍ଣଙ୍କୁ ପ୍ରସନ୍ନ କରିବାର ଭାବ। ତେଣୁ ଆମେ ଦେଖିବା ଯେ ଏଇ ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟରେ ରାଗ ଭକ୍ତି ପ୍ରେମପୂର୍ଣ୍ଣ ସେବା ରହିଛି। ତେଣୁ ଚୈତନ୍ୟ ମହାପ୍ରଭୁ ତାକୁ ଗ୍ରହଣ କଲେ, ତା ସହିତ ଏକାନ୍ତ କୃଷ୍ଣାଶ୍ରୟ, କୃଷ୍ଣଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା, ଆଶ୍ରୟ କରିବା ଯେ ହେ ପ୍ରଭୁ ଆପଣ ମୋର ପ୍ରଭୁ, ମୁଁ ଆପଣଙ୍କର ସେବକ, ମୁଁ ଆଜିଠାରୁ ଆପଣଙ୍କ ଚରଣରେ ନିଜକୁ ସମର୍ପିତ କରୁଛି। ତେଣୁ ଦୀକ୍ଷାର ଉଦ୍ଦେଶ୍ୟ ହେଉଛି ସେୟା ଯେ ଆମେ ଯେହେତୁ ଭଗବାନ କୃଷ୍ଣଙ୍କୁ ଦେଖିପାରୁନେ, ଆମେ କିପରି ନିଜକୁ ସମର୍ପଣ କରିବା ଭଗବାନ କୃଷ୍ଣଙ୍କ ଚରଣରେ। ତେଣୁ ଦୀକ୍ଷା ଦିନ ଆମେ କୃଷ୍ଣଙ୍କର ପ୍ରତିନିଧି ହିସାବରେ ଆମେ ଗୁରୁଙ୍କୁ ଗ୍ରହଣ କରୁଛୁ, ତେଣୁ ଗୁରୁଙ୍କ ଚରଣରେ ଆମେ ସମର୍ପଣ କରୁଛୁ। ପ୍ରକୃତ ପକ୍ଷେ କୃଷ୍ଣଙ୍କ ତରଫରୁ ଗୁରୁ ଗ୍ରହଣ କରୁଛନ୍ତି ଶିଷ୍ୟମାନଙ୍କୁ, କୃଷ୍ଣଙ୍କ ଚରଣରେ ଅର୍ପଣ କରୁଛନ୍ତି। ତେବେ ଆପଣଙ୍କର ସେବକମାନେ ଆସିଛନ୍ତି, ଆପଣ ଗ୍ରହଣ କରନ୍ତୁ, ଆପଣଙ୍କ ସେବାରେ ନିଯୁକ୍ତ କରନ୍ତୁ। ଗୁରୁ କେବଳ ପ୍ରତିନିଧିର କାର୍ଯ୍ୟ କରୁଛନ୍ତି। ତେଣୁ ଦୀକ୍ଷା ଦିନ ପ୍ରତ୍ୟେକ ଭକ୍ତ ଆତ୍ମସମର୍ପଣ କରିବ, ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ, ସେହି କାଳେ କୃଷ୍ଣ ତାରେ କରେ ଆତ୍ମସମ। ତେଣୁ ଦୀକ୍ଷା ସମୟରେ ଗୁରୁଙ୍କ ନିକଟରେ ଯିଏ ଯେପରି ଭାବରେ ଆତ୍ମସମର୍ପଣ କରିବ, କୃଷ୍ଣ ସେପରି ଭାବରେ ଗ୍ରହଣ କରିବେ ତାକୁ। ଯିଏ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବ, କୃଷ୍ଣ ତାର ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିବ ସେ ଭକ୍ତ। ଯେ ଯଥାମଂ ପ୍ରପଦନ୍ତ ତାଂ ତଥୈବ ଭଜାମେ, ଯେ ଯେପରି ଭାବରେ ମୋ ନିକଟରେ ପ୍ରପନ୍ନ ହେବ, ଶରଣାଗତ ହେବ, ମୁଁ ସେହିପରି ଭାବରେ ତାକୁ ଗ୍ରହଣ କରିବି ବା ଫଳ ପ୍ରଦାନ କରିବି। ତେଣୁ ଗୁରୁ ଯେହେତୁ ଆମେ କୃଷ୍ଣଙ୍କୁ ଦେଖିପାରୁନୁ, ତେଣୁ ଆମେ ଗୁରୁଙ୍କୁ ତାଙ୍କର ପ୍ରତିନିଧି ହିସାବରେ ତାଙ୍କ ନିକଟରେ ଆମେ ଆତ୍ମସମର୍ପଣ କରୁଛେ କୃଷ୍ଣଙ୍କ ପାଇଁ। ତେଣୁ ତାହା ହେଉଛି ଦୀକ୍ଷାର ଭାବ ଯେ ହେ କୃଷ୍ଣ, ମୁଁ ଆଜିଠାରୁ ଆପଣଙ୍କ ଚରଣରେ ସମର୍ପିତ ହେଲି, ଆପଣ ମୋର ପ୍ରଭୁ, ଏକମାତ୍ର ପ୍ରଭୁ, ମୋର ଆଉ ଏ ସଂସାରରେ କେହି ନାହାନ୍ତି, ଆପଣ ମୋର ଏକମାତ୍ର ପ୍ରଭୁ, ମୁଁ ଆପଣଙ୍କ ନିକଟରେ ମୁଁ ହେଉଛି ଶରଣାଗତ ସେବକ, ମୁଁ ଆଜି ମୋର ଆତ୍ମସମର୍ପଣ କରୁଛି ଆପଣଙ୍କ ଚରଣରେ। ରାଖିବେ ମାରିବେ ଯାଇଥା ତୁମର, ନିତ୍ୟ ଦାସ ପ୍ରତି ତୁଆ ଅଧିକାର, ତେଣୁ ଆପଣ ମୋତେ ରଖିବେ ମାରିବେ ଯାହା କରିବେ ଆପଣଙ୍କ ହାତରେ, ମୋ ଏ ଦାସ ବା ସେବକ ପ୍ରତି ଆପଣଙ୍କର ପୂର୍ଣ୍ଣ ଅଧିକାର ରହିଛି, ଆପଣ ଯାହା କରିବେ। ଇଏ ହେଉଛି ସମର୍ପଣର ଭାବନା, କୃଷ୍ଣଙ୍କ ଉପରେ ସବୁକିଛି ଛାଡ଼ିଦେବା, ତେଣୁ ଇଏ ହେଉଛି ଦୀକ୍ଷା ଯେ ଆମେ ଆତ୍ମସମର୍ପଣ କରୁଛେ କୃଷ୍ଣଙ୍କ ନିକଟରେ ଏବଂ ଗୁରୁ ପ୍ରତିନିଧି ହିସାବରେ ଆମକୁ ଗ୍ରହଣ କରୁଛନ୍ତି, ତେଣୁ ସେଥିପାଇଁ ଆମେ ଗୁରୁଙ୍କୁ କୃଷ୍ଣଙ୍କ ପରି ଆମେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା। ଯଦିଓ ଗୁରୁ କୃଷ୍ଣ ନୁହନ୍ତି କିନ୍ତୁ କୃଷ୍ଣଙ୍କ ପରି ଆମେ ସମ୍ମାନ ପ୍ରଦର୍ଶନ କରିବା ତାଙ୍କୁ କୃଷ୍ଣଙ୍କ ପ୍ରତିନିଧି ଭାବରେ। ଆଚାର୍ଯ୍ୟ ମାଂ ବିଜାନୀୟ, ଭଗବାନ କୃଷ୍ଣ କହୁଛନ୍ତି ଯେ ଗୁରୁ ଆଚାର୍ଯ୍ୟ ସେ ମୋର ସ୍ୱରୂପ, କୃଷ୍ଣ କହୁଛନ୍ତି, ତେଣୁ ଆମେ କୃଷ୍ଣଙ୍କୁ ଯେମିତି ବ୍ୟବହାର କରୁଛେ ସେମିତି ଗୁରୁଙ୍କ ପ୍ରତି ବ୍ୟବହାର ହେବା ଉଚିତ। ତେଣୁ ସେ ଚୈତନ୍ୟ ମହାପ୍ରଭୁ କୃଷ୍ଣାଶ୍ରୟ, ଏକାନ୍ତ କୃଷ୍ଣାଶ୍ରୟ ସେ ଭାବକୁ ଗ୍ରହଣ କଲେ ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟ, ଏବଂ ନିମ୍ବାର୍କ ସମ୍ପ୍ରଦାୟରୁ ସେ ଆଉ ଦୁଇଟି ଭାବକୁ ଗ୍ରହଣ କଲେ, ସାରକୁ ଗ୍ରହଣ କଲେ, ଏକାନ୍ତ ରାଧିକାଶ୍ରୟ, ଯେ ଏକାନ୍ତ ଭାବରେ ରାଧାରାଣୀଙ୍କର ଆଶ୍ରୟ ଗ୍ରହଣ କରିବା, କାରଣ କୃଷ୍ଣ କାହାର ସମ୍ପତ୍ତି, ରାଧାରାଣୀଙ୍କର ସମ୍ପତ୍ତି, ତେଣୁ ରାଧାରାଣୀ ଆମେ ସଦାବେଳେ କହୁଛେ ହେ କୃଷ୍ଣ ଆପଣ ପ୍ରଭୁ ମୁଁ ଆପଣଙ୍କର, ଆମର ଏ ଭାବ, କିନ୍ତୁ ରାଧାରାଣୀଙ୍କର ଭାବ କୃଷ୍ଣ ମୋର, ମୁଁ କୃଷ୍ଣଙ୍କର ନୁହଁ କୃଷ୍ଣ ମୋର, ତେଣୁ ସେ ରାଧାରାଣୀଙ୍କର ସମ୍ପତ୍ତି ଭଗବାନ କୃଷ୍ଣ, ଏବଂ ତାଙ୍କର କୃପା ପ୍ରାପ୍ତ ହେବାକୁ ହେଲେ ଆମକୁ ରାଧାରାଣୀଙ୍କ ଚରଣରେ ଶରଣ ଗ୍ରହଣ କରିବାକୁ ପଡ଼ିବ, ତାଙ୍କର କୃପା ଆବଶ୍ୟକ, ସେ ଭଗବାନ କୃଷ୍ଣଙ୍କର ପରମ ଭକ୍ତ, ତେଣୁ କୃଷ୍ଣ ତାଙ୍କର ବସିଭୂତ ହୋଇଛନ୍ତି, ସେ ଭକ୍ତିବଶ ମାଧବ, ତେଣୁ ମାଧବ ରାଧାରାଣୀଙ୍କର ଭକ୍ତିରେ ବସିଭୂତ ହୋଇଛନ୍ତି, ତେଣୁ ସେ ନିଜକୁ ସମର୍ପଣ କରିଦେଇଛନ୍ତି ରାଧାରାଣୀଙ୍କ ନିକଟରେ, ସେ ରାଧାରାଣୀଙ୍କର ହେଇଯାଇଛନ୍ତି, ତେଣୁ ଶ୍ରୀମତୀ ରାଧାରାଣୀଙ୍କ ଚରଣରେ ଆଶ୍ରୟ ଗ୍ରହଣ କଲେ ତାଙ୍କ କୃପାରୁ ଆମେ କୃଷ୍ଣଙ୍କର କୃପା ପ୍ରାପ୍ତ ହେବ, ସେ ଆମକୁ କୃଷ୍ଣଙ୍କ ସେବାରେ ନିଯୁକ୍ତ କରିବେ ଶ୍ରୀମତୀ ରାଧାରାଣୀ, ତେଣୁ ସେ ରାଧାରାଣୀଙ୍କର ଆଶ୍ରୟ ଗ୍ରହଣ କରିବା, ଏକାନ୍ତ ଆଶ୍ରୟ ଗ୍ରହଣ କରିବା, ତେଣୁ ସେ ରାଧାରାଣୀ ହେଉଛନ୍ତି ପରମ ଭକ୍ତ, ସେ ଆମକୁ ଭକ୍ତି ଶିଖେଇବେ, ତାଙ୍କ କୃଷ୍ଣଙ୍କ ସେବାରେ ନିୟୋଜିତ କରିବେ, ତାଙ୍କ କୃପାରେ ଆମେ କୃଷ୍ଣଙ୍କୁ ପ୍ରାପ୍ତ ହେବା, ତାହେଲେ କ'ଣ ଆମେ ରାଧାରାଣୀଙ୍କୁ ତାପରେ ଛାଡ଼ିଦେବା? କେହି କେହି ଗାଉଛନ୍ତି ବୃନ୍ଦାବନରେ ରାଧେ ରାଧେ ଶ୍ୟାମ ମିଲାଧେ, କିନ୍ତୁ ଆମର ବୈଷ୍ଣବ ଦର୍ଶନ ଦୃଷ୍ଟିରୁ ଇଏ ଠିକ ନୁହେଁ, ଭୁଲ ଏପରି କହିବା, ଆମେ ରାଧାରାଣୀଙ୍କୁ ପ୍ରାର୍ଥନା କରୁଛେ ଆମକୁ କୃଷ୍ଣଙ୍କୁ ମିଳେଇ ଦିଅ, କୃଷ୍ଣଙ୍କ ସହିତ ମିଳେଇ ଦିଅ, ତାପରେ ଆମେ ରାଧାରାଣୀ ଛାଡ଼ି ଦେବା ଆମେ କୃଷ୍ଣଙ୍କୁ ଧରିବା, ତା ନୁହଁ, ଆମେ ରାଧାରାଣୀଙ୍କର ଆଶ୍ରୟ ଗ୍ରହଣ କରିବା, ରାଧାରାଣୀ କୃପାରୁ କୃଷ୍ଣଙ୍କୁ ପ୍ରାପ୍ତ ହେବା, ତେଣୁ ଆମର ଆରାଧ୍ୟ ରାଧା କୃଷ୍ଣ, କେବଳ କୃଷ୍ଣ ନୁହନ୍ତି ବା କେବଳ ରାଧାରାଣୀ ମଧ୍ୟ ନୁହନ୍ତି, ତେଣୁ ଆମର ଆରାଧ୍ୟ ହେଉଛି ଯୁଗଳ ଉପାସନା, ରାଧା କୃଷ୍ଣଙ୍କର ଉପାସନା କରିବା, ଆମେ କେବଳ କୃଷ୍ଣଙ୍କର ଭକ୍ତ ନୁହଁ ବା କେବଳ ରାଧାରାଣୀଙ୍କର ଭକ୍ତ ନୁହଁ, ଆମେ ରାଧାକୃଷ୍ଣ ଉଭୟଙ୍କର ଭକ୍ତ, ତେଣୁ ଚୈତନ୍ୟ ମହାପ୍ରଭୁ ସବୁ ଜିନିଷ ଦେଇଛନ୍ତି ଆମକୁ ଏଇ ବ୍ରହ୍ମମାଦ ଗୌଡ଼ିଆ ସମ୍ପ୍ରଦାୟରେ, ଏକାନ୍ତ କୃଷ୍ଣାଶ୍ରୟ, ଏକାନ୍ତ ରାଧିକାଶ୍ରୟ, ତା ସହିତ ଗୋପୀଭାବ, ତେଣୁ ଶ୍ରୀ ବିଶ୍ୱନାଥ ଠାକୁର କହୁଛନ୍ତି ଯେ ଆରାଧ୍ୟ ଭଗବାନ ବେଦେଶ ତନୟମ ତଦ୍ଧାମ ବୃନ୍ଦାବନମ ରମ୍ୟା କାଚିତ ଉପାସନା ବ୍ରଜବଧୂ ବର୍ଗେଣ ଯା କଳ୍ପିତା, ଯେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ସମସ୍ତଙ୍କର ଆରାଧ୍ୟ ଏବଂ ଭଗବାନ କୃଷ୍ଣ ଯେପରି ଆରାଧ୍ୟ ତାଙ୍କର ଧାମ ବୃନ୍ଦାବନ ମଧ୍ୟ ଆରାଧ୍ୟ। ତେବେ କିପରି ଭାବରେ ଆମେ କୃଷ୍ଣଙ୍କର ଉପାସନା କରିବା? ବ୍ରଜବଧୂ ବର୍ଗେଣ ଯାହା କଳ୍ପିତ ରାଗ ମାର୍ଗ, ଯେଉଁ ମାର୍ଗରେ ଗୋପୀମାନେ ଭଗବାନ କୃଷ୍ଣଙ୍କର ଉପାସନା କରିଥିଲେ, ଅର୍ଥାତ୍ କୃଷ୍ଣଙ୍କର ପ୍ରସନ୍ନତା ପାଇଁ ନିଜର ସର୍ବସ୍ୱ ଅର୍ପଣ କରିବା, ନିଜର ସମସ୍ତ ସୁଖ ମାନ ସମ୍ମାନ ଯେପରି ଗୋପୀମାନେ ସବୁକିଛି ଉତ୍ସର୍ଗ କରିଦେଇଥିଲେ ଭଗବାନ କୃଷ୍ଣଙ୍କର ପ୍ରସନ୍ନତା ପାଇଁ, ତାହା ହେଉଛି ଗୋପୀ ଭାବ। ଯଦି ଆମେ ବୈଷ୍ଣବ ହେଇଛେ ଆମକୁ ଲାଜ ଲାଗୁଛି ତିଳକ କରିବା ପାଇଁ, ବା ମୁଣ୍ଡିତ ମସ୍ତକ ହେବା ପାଇଁ ଲାଜ ଲାଗୁଛି, ତାହେଲେ ଆମେ ଦେଖୁଛେ ଆମ ନିଜ ସୁଖ, କୃଷ୍ଣଙ୍କ ସୁଖ ଦେଖୁନେ, ବା କୃଷ୍ଣ କିପରି ପ୍ରସନ୍ନ ହେବେ ଆମେ ଦେଖୁନେ। ଗୋପୀମାନେ ସର୍ବସ୍ୱ ତ୍ୟାଗ କଲେ, ତାଙ୍କର ମାନ ସମ୍ମାନ ଗୃହ ପରିବାର ସବୁକିଛି କୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ। ଏତେ ବଡ଼ ତ୍ୟାଗ ଜଗତରେ ବିରଳ, ଏପରି ତ୍ୟାଗ କେହି କରୁନାହାନ୍ତି, ସେଥିପାଇଁ ସେମାନେ ନମସ୍କାର ସମସ୍ତଙ୍କୁ। ଯଦିଓ ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାରେ ନିବାସ କଲେ, କିନ୍ତୁ ଦ୍ୱାରକାରେ ନିବାସ କରି ମଧ୍ୟ କେତେବେଳେ ହେଲେ ଗୋପୀମାନଙ୍କର ସେହି ପ୍ରେମ ଭାବକୁ ଭୁଲି ପାରିଲେ ନା, ଏଇଥିପାଇଁ ତାଙ୍କର ତ୍ୟାଗ। ତେଣୁ ପ୍ରତ୍ୟେକ ଭକ୍ତ ନିଜର ସୁଖ ମାନ ସମ୍ମାନ ଏସବୁ ତ୍ୟାଗ କରିବା ପାଇଁ ସବୁ ସମୟରେ ପ୍ରସ୍ତୁତ ରହିବ ଭଗବାନ କୃଷ୍ଣଙ୍କ ପାଇଁ। ସେଥିପାଇଁ ମାନସ ଦେହ ଗେହ ଯା କିଛୁ ମୋର ଅର୍ପିଲୁ ତୁଆ ପଦେ ନନ୍ଦ କିଶୋର, ଯେ ହେ ନନ୍ଦନନ୍ଦନ ଶ୍ରୀକୃଷ୍ଣ, ମୁଁ ଆଜି ଆପଣଙ୍କ ଚରଣରେ ମୋର ସବୁକିଛି ସମର୍ପଣ କରିଦେଉଛି, ମୋର ମନ ମୋର ଶରୀର ମୋର ଗୃହ ମୋର ପରିବାର ମୋର ଧନ ସମ୍ପତ୍ତି ଯାହା କିଛି ମୋର ବୋଲି ମୁଁ କହୁଛି, ସବୁକିଛି ଆପଣଙ୍କ ଚରଣରେ ସମର୍ପିତ, ଏସବୁ ଆପଣଙ୍କର ଆପଣଙ୍କ ସେବାରେ ଲାଗି, ମୋର କେବଳ ଯେତିକି ସର୍ବନିମ୍ନ ଆବଶ୍ୟକତା ମୁଁ ସେତିକି କେବଳ ଗ୍ରହଣ କରିବି, ଏସବୁ ଆପଣଙ୍କ ସମ୍ପତ୍ତି ମୋ ସମ୍ପତ୍ତି ନୁହଁ। ତେଣୁ ପ୍ରତ୍ୟେକ ଗୃହସ୍ଥର ଘରର ମାଲିକ କିଏ? କୃଷ୍ଣ। ଆମେ ମାଲିକ ନୁହଁ ଘରର, ସମସ୍ତ ଚିନ୍ତା କରିବା ଆବଶ୍ୟକ ଯେ ଆମ ଘରର ମାଲିକ ହେଉଛନ୍ତି କୃଷ୍ଣ, ଆମେ ସବୁ ତାଙ୍କର ଦାସଦାସୀ, ଘରେ ରହିଛୁ ତାଙ୍କ ସେବା କରିବା ପାଇଁ, ତାଙ୍କୁ ପ୍ରସନ୍ନ କରିବା ପାଇଁ, ଏହିପରି ଭାବ ରହିବା ଦରକାର ପ୍ରତ୍ୟେକ ଗୃହସ୍ଥର। ତେଣୁ ଚୈତନ୍ୟ ମହାପ୍ରଭୁ ଏହିପରି ଭାବରେ ସେ ଗ୍ରହଣ କଲେ ଚାରୋଟି ସମ୍ପ୍ରଦାୟର ଆଠଟି ସାର, ଏବଂ ଏହି ବ୍ରହ୍ମମାତା ଗୌଡ଼ିଆ ସମ୍ପ୍ରଦାୟରେ ଆଠଟି ଯାକ ଅନ୍ତର୍ଭୁକ୍ତ। ତେଣୁ ଏ ସମ୍ପ୍ରଦାୟ ସେଥିପାଇଁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି କଳିଯୁଗରେ। ଯେଉଁମାନେ ଏହି ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କରନ୍ତି ସେମାନେ ଏସବୁକୁ ଏକସାଥିରେ ପ୍ରାପ୍ତ ହେବେ। ତେବେ ଆପଣମାନେ ସମସ୍ତେ ଭାଗ୍ୟଶାଳୀ ଯେ ଆଜି ଏହି ସମ୍ପ୍ରଦାୟରେ ଦୀକ୍ଷିତ ଯେଉଁମାନେ ହେବାକୁ ଯାଉଛନ୍ତି ସମସ୍ତେ ଭାଗ୍ୟଶାଳୀ, ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଯେଉଁ ଧାରା ସେ ସମ୍ପ୍ରଦାୟରେ ଦୀକ୍ଷିତ ହେବାକୁ ଯାଉଛନ୍ତି, ଏବଂ ଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ପ୍ରକୃତ ପକ୍ଷେ ଚୈତନ୍ୟ ମହାପ୍ରଭୁ କଳିଯୁଗର ଯୁଗଧର୍ମ ହରିନାମ ସଂକୀର୍ତ୍ତନର ଯେଉଁ ପ୍ରବର୍ତ୍ତନ କଲେ, ଏବଂ ଏହି ହରିନାମ ସଂକୀର୍ତ୍ତନ ମାଧ୍ୟମରେ ଯେଉଁ କୃଷ୍ଣ ପ୍ରେମକୁ ପ୍ରଦାନ କଲେ, ସେହି କୃଷ୍ଣ ପ୍ରେମର ଭଣ୍ଡାରୀ ହେଉଛନ୍ତି ଶ୍ରୀ ନିତ୍ୟାନନ୍ଦ ପ୍ରଭୁ। ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ପ୍ରାପ୍ତ ନ ହେଲେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର କୃପା ବା କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବା ସହଜ ନୁହେଁ। ଏବଂ ନିତ୍ୟାନନ୍ଦ ପ୍ରଭୁ ହେଉଛନ୍ତି ପରମ କାରୁଣିକ, ଜଗାଇ ମାଧେଙ୍କ ପରି ଦୁଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ସେ କୃଷ୍ଣ ପ୍ରେମ ପ୍ରଦାନ କରିବାରେ ସମର୍ଥ ହେଲେ। ଯେତେବେଳେ ସେମାନେ ନିତ୍ୟାନନ୍ଦ ପ୍ରଭୁଙ୍କୁ ଆଘାତ କଲେ, ସେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ସେମାନଙ୍କୁ ବଧ କରିବା ପାଇଁ ସୁଦର୍ଶନ ଚକ୍ରକୁ ଆହ୍ୱାନ କଲେ। କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଅନୁରୋଧ କଲେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଯେ ଆପଣଙ୍କର ଏ ଅବତାର ଦୁଷ୍ଟ ଦଳନ ବା ଦୁଷ୍ଟ ବିନାଶ କରିବା ପାଇଁ ନୁହେଁ, ଯଦି ଆପଣ କଳିଯୁଗରେ ଏବେ ଦୁଷ୍ଟମାନଙ୍କୁ ବିନାଶ କରିବାକୁ ଚାହିଁବେ ତାହେଲେ ସମସ୍ତଙ୍କୁ ଆପଣଙ୍କୁ ବଧ କରିବାକୁ ପଡିବ। କଳିଯୁଗରେ ସମସ୍ତ ଦୁଷ୍ଟ ସ୍ୱଭାବର, ତେଣୁ ଆପଣଙ୍କ ସେମାନଙ୍କ ଭିତରେ ଯେଉଁ ଆଶ୍ରିକ ପ୍ରବୃତ୍ତି ରହିଛି ତାକୁ ପରିବର୍ତ୍ତନ କରନ୍ତୁ, ହୃଦୟ ପରିବର୍ତ୍ତନ କରନ୍ତୁ। ହୃଦୟ ଶୁଦ୍ଧ ହେଲେ କୃଷ୍ଣ ପ୍ରେମ ଜାଗ୍ରତ ହେବ ହୃଦୟରେ। ତେଣୁ ନିତ୍ୟାନନ୍ଦ ପ୍ରଭୁଙ୍କର ସେ କରୁଣା, ତାଙ୍କ କରୁଣାରେ ଜଗାଇ ମାଧବୀ ପାଇଲେ କୃଷ୍ଣ ପ୍ରେମ। ତେଣୁ ଆମେ ସମସ୍ତେ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରିବା, ସେ ଆମ ପ୍ରତି କୃପା କରିବେ। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ତ୍ରିରଙ୍ଗ ଦତ୍ତ ନିଜ ଗୁପ୍ତ ବିତ୍ତ, ଯେଉଁ ଗୁପ୍ତ ବିତ୍ତ ମହାପ୍ରଭୁ କେବେ ଦେଇନଥିଲେ ଏଇ କଳିଯୁଗରେ ଆସି, ବିଶେଷ ଭାବରେ ଏଇ କଳିଯୁଗରେ ଆସି ଏଇ ଗୁପ୍ତ ବିତ୍ତ କୃଷ୍ଣ ପ୍ରେମ ପ୍ରଦାନ କଲେ, ତେଣୁ ଆମେ କିପରି ହରିନାମ ମାଧ୍ୟମରେ କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବା। ତେଣୁ ଆଜି ଯେଉଁ ଦୀକ୍ଷା ହେଉଛି, କେତେକଙ୍କର ହରିନାମ ଦୀକ୍ଷା ହେଉଛି ଆଉ କେତେକଙ୍କର ଗାୟତ୍ରୀ ଦୀକ୍ଷା ହେବ, ତେଣୁ ହରିନାମ ସଂକୀର୍ତ୍ତନର ମହତ୍ୱ ମଧ୍ୟ ଆମେ ଜାଣିବା ଆବଶ୍ୟକ। ତେବେ ଏ ହରିନାମ ସଂକୀର୍ତ୍ତନର ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବା। କିନ୍ତୁ ଏ ମୁଖ୍ୟ ଫଳ କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବା ପୂର୍ବରୁ କେତେ ଗୁଡ଼ିଏ ଆନୁଷଙ୍ଗିକ ଫଳ ମଧ୍ୟ ଏହି ହରିନାମ ଦ୍ୱାରା ପ୍ରାପ୍ତ ହୋଇଥାଏ। ତେଣୁ ମୁଁ ବର୍ତ୍ତମାନ ସେ ହରିନାମର କିଛି ମହିମା ସମ୍ବନ୍ଧରେ କୀର୍ତ୍ତନ କରିବାକୁ ଯାଉଛି, ତାପରେ ମୁଁ ନାମ ପ୍ରାପ୍ତ କହି ତାପରେ ଆମର ଦୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ଶାସ୍ତ୍ରରେ ଭଗବାନଙ୍କର ନାମର ମହିମା ସମ୍ବନ୍ଧରେ ଅନେକ କୀର୍ତ୍ତନ କରାଯାଇଛି। ସେଥିରେ କୁହାଯାଇଛି ଯେ ସାଙ୍କେତ୍ୟଂ ପରିହାସ୍ୟଂ ବା ସ୍ଥୋବଂ ହରଣଂ ଏବ ବା ବୈକୁଣ୍ଠ ନାମ ଗ୍ରହଣଂ ଅଶେଷ ଆଘାରଂ ବିଦୁ। ଯେ ଜଣେ ବ୍ୟକ୍ତି ସଙ୍କେତରେ ହେଉ ବା ପରିହାସରେ ହେଉ ବା ଅବହେଳା ପୂର୍ବକ ହେଉ ବା ସଙ୍ଗୀତ ମାଧ୍ୟମରେ ହେଉ, ଯେକୌଣସି ମାଧ୍ୟମରେ ସେ ଭଗବାନଙ୍କର ନାମ ଗ୍ରହଣ କଲେ ତାର ଫଳ କ'ଣ? ଅଶେଷ ଅଘହରଂ ବିଦୁ। ଅଶେଷ ଅଘ ଅର୍ଥାତ୍ ପାପ ତାର ବିନଷ୍ଟ ହୋଇଯାଏ। ତେଣୁ ଏହା ହେଉଛି ଆନୁଷଙ୍ଗିକ ଫଳ, ମୁଖ୍ୟ ଫଳ ନୁହେଁ ନାମ ଗ୍ରହଣର। ଆପେ ଆପେ ଏସବୁ ପାପ ସବୁ ନଷ୍ଟ ହୋଇଯିବ ଭଗବାନଙ୍କର ନାମ କୀର୍ତ୍ତନ କଲେ। ପୁଣି କହୁଛନ୍ତି ଯେ ଜଣେ ଯଦି କୌଣସି ସାଧୁ ବୈଷ୍ଣବ ଚରଣରେ ଅପରାଧ କରିଥାନ୍ତି ତାହେଲେ ସେ ସାଧୁ ବୈଷ୍ଣବଙ୍କୁ ଯାଇ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ଅପରାଧ କ୍ଷମା କରିବା ପାଇଁ, ଏବଂ ଯଦି ତା ସମ୍ଭବ ନ ହୁଏ କୌଣସି କାରଣବଶ, ହୁଏତ ଜଣେ ସାଧୁ ବୈଷ୍ଣବ ଜଣେ ଅପରାଧ କରିଛି ତାଙ୍କୁ ଆଉ ପାଇଲାନି, ଦେବତା ସହିତ ଆଉ ଭେଟ ହେଲାନି ବା କୌଣସି କାରଣବଶ ସେ ଅପରାଧ କ୍ଷମା କରିବା ପାଇଁ ସୁଯୋଗ ପ୍ରାପ୍ତ ହେଲାନି, ସେ ଭଗବାନଙ୍କର ନାମ କୀର୍ତ୍ତନ ଦ୍ୱାରା ତାର ଅପରାଧ ମଧ୍ୟ ଖାଳିତ ହୋଇଯିବ। ତେଣୁ କୁହାଯାଇଛି ଜାୟତେ ପାବନ ଧନ୍ୟ ହରେର ନାମାନ କୀର୍ତ୍ତନାଥ। ତେଣୁ ଏ ହରିନାମ ସମସ୍ତ ଅପରାଧକୁ କ୍ଷୟ କରିବା ପାଇଁ ସମର୍ଥ, ସମସ୍ତ ପାପକୁ ନଷ୍ଟ କରିବା ପାଇଁ ସମର୍ଥ, ଏବଂ ଏପରିକି ସମସ୍ତ ରୋଗକୁ ନଷ୍ଟ କରିବା ପାଇଁ ମଧ୍ୟ ସମର୍ଥ। ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗ ହେଲେ ଆମେ ଡାକ୍ତରଙ୍କ ନିକଟକୁ ଯାଉଛେ ବା ଔଷଧ ସେବନ କରୁଛେ, ରୋଗ ଭଲ ହେବା ପାଇଁ। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ ଔଷଧ ସେବନ କଲେ ମଧ୍ୟ ରୋଗ ଭଲ ହୁଏନି। ତାପରେ ଜଣେ କ'ଣ କରିବ, ଆଉ କିଛି ଉପାୟ ନାହିଁ। ସେତେବେଳେ ଡାକ୍ତର କହିବେ ଭଗବାନଙ୍କୁ ଡାକ, ଆମର ଯାହା କରିବାର ଥିଲା ଆମେ କରିଦେଲୁ, ଏଣିକି ଭଗବାନଙ୍କୁ ଡାକ ତୁମେ। ତେଣୁ ଜଣେ ଯଦି ସବୁକିଛି ଫେଲ୍ ମାରିଗଲା ଏବଂ ଶେଷରେ ସେ ଭଗବାନଙ୍କର ନାମର ଆଶ୍ରୟ ଗ୍ରହଣ କଲା ଯେ ଯଦି ନାମ ପ୍ରଭୁ କୃପା କରିବେ ତାହେଲେ ଯାଇ ମୋ ରୋଗ ଭଲ ହେବ, ନହେଲେ ଅନ୍ୟ ଆଉ କିଛି ଉପାୟ ନାହିଁ, ଏକାନ୍ତ ଆଶ୍ରୟ କରିବ, ତାହେଲେ ଏ ହରିନାମ ମଧ୍ୟ ଜଣଙ୍କୁ ରୋଗରୁ ମୁକ୍ତ କରିବା ପାଇଁ ସମର୍ଥ। ଆଉ ଆମେ ଦେଖିଛୁ ଯେତେବେଳେ ଥିଲେ ଗୌରଗୋବିନ୍ଦ ସ୍ୱାମୀ ମହାରାଜ ଥିଲେ ଏବଂ ତାଙ୍କର ଅସୁବିଧା ଥିଲା, ସେ ବିଭିନ୍ନ ଔଷଧ ଖାଇ ମଧ୍ୟ ତାଙ୍କ ଶରୀର ଠିକ ରହୁନଥିଲା, ଶେଷକୁ ସେ ଆଦେଶ ଦେଇଥିଲେ ହରିନାମ ସଂକୀର୍ତ୍ତନ କରିବା ପାଇଁ ତାଙ୍କର ଦ୍ୱାର ସାମ୍ନାରେ 24 ଘଣ୍ଟା। ସେ ହରିନାମ ସଂକୀର୍ତ୍ତନ ଆରମ୍ଭ ହେବା ପରେ ତାଙ୍କ ଶରୀର ପୁଣି ସୁସ୍ଥ ହୋଇଗଲା, ନହେଲେ ସେ ବହୁତ ଅସୁସ୍ଥ ଥିଲେ ସେ ସମୟରେ। ତେବେ ହରିନାମ ସମସ୍ତ ରୋଗରୁ ମୁକ୍ତ କରିବା ପାଇଁ ସମର୍ଥ, ଏ ଦୃଢ଼ ବିଶ୍ୱାସ ଆମର ରହିବା ଆବଶ୍ୟକ ହରିନାମ ପ୍ରତି। ତେଣୁ ଯେତେବେଳେ ଆସୁଛି ଯେ ହରିନାମର ମହିମାକୁ ଯେଉଁମାନେ କାଳ୍ପନିକ ମନେ କରନ୍ତି ସେମାନେ ଅପରାଧ କରିଥାନ୍ତି, 10ଟି ନାମ ଅପରାଧ ଭିତରେ ଆସେ। ତେଣୁ କୌଣସି ଜିନିଷ କାଳ୍ପନିକ ନୁହେଁ, ଯାହା କୁହାଯାଇଛି ଶାସ୍ତ୍ରରେ ତାପରେ ଆମର ଦୃଢ଼ ଶ୍ରଦ୍ଧା ରହିବା ଆବଶ୍ୟକ, ଏବଂ ଆମେ ନିଜେ ମଧ୍ୟ ପରୀକ୍ଷା କରି ଦେଖିପାରିବା ଯାହା ସବୁ କୁହାଯାଇଛି ଆମ ନିଜ ଜୀବନରେ ଆମେ ଅନୁଭବ କରିପାରିବା। ପୁଣି କୁହାଯାଉଛି ଯେ ଯଦି କେଉଁଠାରେ ଭୂତ ପ୍ରେତ ଉପଦ୍ରବ ହେଉଥାଏ, ଅନେକ ଜାଗାରେ ସବୁ ଭୂତ ରହୁଥାନ୍ତି, ପ୍ରେତମାନେ ଆସିକି ଉପଦ୍ରବ କରୁଥାନ୍ତି, ତାହେଲେ ଅନେକ ସମୟରେ ମନ୍ତ୍ରତନ୍ତ୍ର କରି ମଧ୍ୟ ଭୂତ ପ୍ରେତ ଯାଆନ୍ତିନି। ତେଣୁ ସବୁଠାରୁ ସର୍ବଶ୍ରେଷ୍ଠ ମନ୍ତ୍ର ହେଉଛି ମହାମନ୍ତ୍ର କୀର୍ତ୍ତନ କରିବା ସେ ସ୍ଥାନରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ। ଯେଉଁ ସ୍ଥଳରେ ମହାମନ୍ତ୍ର କୀର୍ତ୍ତନ ହେବ ସେ ସ୍ଥଳରେ ଭୂତପ୍ରେତ କେହି ରହିବେନି, ସବୁ ଚାଲିଯିବେ ଛାଡ଼ିବେ, କାରଣ ଭୂତପ୍ରେତମାନେ ଭଗବାନଙ୍କର ନାମ ଶ୍ରବଣ କରିପାରନ୍ତିନି, କାରଣ ସେମାନେ ସବୁ ପାପୀ, ପାପୀ ଲୋକମାନେ ଭଗବାନଙ୍କର ନାମ ଶ୍ରବଣ କରିପାରନ୍ତି ନାହିଁ ବା ଉଚ୍ଚାରଣ କରିପାରନ୍ତିନି। ତେଣୁ ଭୂତପ୍ରେତମାନେ ସେ ସ୍ଥାନ ଅତିଶୀଘ୍ର ତ୍ୟାଗ କରି ଚାଲିଯାଆନ୍ତି ହରିନାମ ସଂକୀର୍ତ୍ତନ ଦ୍ୱାରା। ଶ୍ରୀ ଭକ୍ତିବିନୋଦ ଠାକୁର ମଧ୍ୟ ତାଙ୍କ ଜୀବନରେ ଏକଥା କରି ଦେଖାଇଥିଲେ। ଗୋଟିଏ ବ୍ରହ୍ମ ରାକ୍ଷସ ରହୁଥିଲା ଗୋଟିଏ ବଟବୃକ୍ଷରେ, ଗୋଟେ ଗାଁରେ, ସେମାନେ ଯେତେ ମନ୍ତ୍ରତନ୍ତ୍ର କଲେ ଯାଉନଥିଲା। ଶ୍ରୀ ଭକ୍ତିବିନୋଦ ଠାକୁରଙ୍କ ନିକଟକୁ ଯେତେବେଳେ ଖବର ଆସିଲା ସେ ସେ ସ୍ଥାନକୁ ଯାଇ ସେଠାରେ ହରିନାମ ସଂକୀର୍ତ୍ତନ କଲେ ଏବଂ ଭାଗବତ ପାଠ କଲେ, ସେ ବ୍ରହ୍ମ ରାକ୍ଷସ ସେ ସ୍ଥାନ ଛାଡ଼ି ଚାଲିଗଲା। ତେଣୁ ଏସବୁ ରହିଛି ନାମର ମହିମା, ଏବଂ ଯେଉଁମାନେ ହରିନାମ ସଂକୀର୍ତ୍ତନ କରୁଥାନ୍ତି ଧ୍ୟାନପୂର୍ବକ ନିଷ୍ଠାପୂର୍ବକ ସେମାନଙ୍କ ଉପରେ କଳିଯୁଗର ପ୍ରଭାବ ଅନୁଭୂତ ହେବ ନାହିଁ। ପ୍ରକୃତ ପକ୍ଷେ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା ପାଇଁ ହରିନାମ ସଂକୀର୍ତ୍ତନ ହେଉଛି ଏକମାତ୍ର ଉପାୟ। ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଶିକ୍ଷା ଦେଲେ ଯେ କଳିଯୁଗର ଯୁଗ ଧର୍ମ ହରିନାମ ସଂକୀର୍ତ୍ତନ, ହରିନାମ ସଂକୀର୍ତ୍ତନ ଦ୍ୱାରା କଳିଯୁଗର ପ୍ରଭାବ ପରାହତ ହେବ, ଏବଂ ଯେଉଁ ବ୍ୟକ୍ତି ହରିନାମ ସଂକୀର୍ତ୍ତନ କରୁଛି, ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛି ବା ଜପ କରୁଛି, ତା ଉପରେ କଳିଯୁଗର ପ୍ରଭାବ ପଡ଼ିବ ନାହିଁ, ସେ ସୁରକ୍ଷିତ ରହିବ। ଏ ହରିନାମର ଦ୍ୱାରା ସେ ବ୍ୟକ୍ତି ସୁରକ୍ଷିତ ରହିବ। କିପରି ଭାବରେ, ଆମେ ଯେତେବେଳେ ହରିନାମ ସଂକୀର୍ତ୍ତନ ଜପ କରୁ ବା କୀର୍ତ୍ତନ କରୁ, ଆମର ଚତୁଃପାର୍ଶ୍ୱରେ ଏକ ଦୁର୍ଗ ସୃଷ୍ଟି ହୁଏ ବା ଗଡ଼ଖାଇ ସଦୃଶ ସୃଷ୍ଟି ହୁଏ ହରିନାମର ଶକ୍ତି ଦ୍ୱାରା, କୌଣସି କୁପ୍ରଭାବ ଆମକୁ ଆକ୍ରାନ୍ତ କରିପାରିବନି, ଆମେ ହରିନାମ ଦ୍ୱାରା ସୁରକ୍ଷିତ ରହିବା। ତାପରେ କୁହାଯାଉଛି ଯେ ଏଇ ହରିନାମ ସଂକୀର୍ତ୍ତନ ହେଉଛି ସମସ୍ତ ବେଦର ସାର ସ୍ୱରୂପ, ଅର୍ଥାତ୍ ବେଦରେ ଅନେକ ସବୁ ଉପଦେଶ ପ୍ରଦାନ କରାଯାଇଛି, ଅନେକ ନୀତି ନିୟମର ଉଲ୍ଲେଖ ରହିଛି, ଧର୍ମ ବ୍ରତ ଅନୁଷ୍ଠାନର କଥା ଉଲ୍ଲେଖ ରହିଛି, କିନ୍ତୁ ଏ ସବୁ ଭିତରେ ଏ ହରିନାମ ସଂକୀର୍ତ୍ତନ ହେଉଛି ସାର ସଦୃଶ। ତେଣୁ ଆମେ ଦେଖିବା ଯେଉଁମାନେ ବଳି ମହାରାଜ ଚରିତ ଶ୍ରବଣ କରୁଥିଲେ ଭାଗବତ କଥା ସେମାନେ ଶୁଣିଛନ୍ତି ଯେ ଯେତେବେଳେ ବଳି ମହାରାଜଙ୍କର ଯଜ୍ଞ ମଝିରେ ବିଘ୍ନ ଉତ୍ପନ୍ନ ହେଲା, ଭଗବାନ ବାମନ ଦେବ ତ୍ରିପାଦ ଭୂମି ଯାଚନା କଲେ ଏବଂ ବଳି ମହାରାଜଙ୍କୁ ସୁତଳ ଲୋକକୁ ପ୍ରେରଣ କଲେ, ସେତେବେଳେ ଯଜ୍ଞ ଅନୁଷ୍ଠାନକର୍ତ୍ତା ରହିଲେନି, ଯଜ୍ଞ ଶେଷ ହେଇନି ସେପର୍ଯ୍ୟନ୍ତ, ଅର୍ଥାତ୍ ଭଗବାନ ବାମନ ଦେବ ବଳି ମହାରାଜଙ୍କୁ ସୁତଳ ଲୋକକୁ ପ୍ରେରଣ କରିଦେଲେ। ତେଣୁ ସେତେବେଳେ ଭଗବାନ ବାମନ ଦେବ ଶୁକ୍ରାଚାର୍ଯ୍ୟଙ୍କୁ ପ୍ରଶ୍ନ କରିଥିଲେ ଯେ ବଳି ମହାରାଜଙ୍କ ଯଜ୍ଞ ବର୍ତ୍ତମାନ ସେଥିରେ ତ୍ରୁଟି ଉତ୍ପନ୍ନ ହେଇଗଲା, ତେଣୁ ସେ ତ୍ରୁଟି କିପରି ଭାବରେ ତାର ସଂଶୋଧନ ହେବ, ସେ ଶୁକ୍ରାଚାର୍ଯ୍ୟଙ୍କୁ ପ୍ରଶ୍ନ କଲେ ଭଗବାନ ବାମନ ଦେବ। ସେତେବେଳେ ଭଗବାନ ବାମନ ଦେବ କହିଲେ ଯେ ହେ ପ୍ରଭୁ, ଆପଣଙ୍କ ନାମ ସଂକୀର୍ତ୍ତନ ଯେଉଁଠାରେ ହେବ ସେଠାରେ ଆଉ କୌଣସି ତ୍ରୁଟି ରହିବନି, ସବୁ ତ୍ରୁଟି ଆପେ ଆପେ ସଂଶୋଧିତ ହେଇଯିବ। ଏ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଯେ ବଳି ମହାରାଜଙ୍କୁ ମନା କରୁଥିଲେ ଭଗବାନ ବିଷ୍ଣୁଙ୍କୁ ଦାନ ଦେବା ପାଇଁ, ତାଙ୍କର ସଦ୍ବୁଦ୍ଧି ଉଦୟ ହେଲା, ସେ ସତ କଥା କହିଲେ। ଠିକ ସେହିପରି ଶ୍ରୀମଦ ଭାଗବତର ଶେଷ ଶ୍ଳୋକରେ ଶୁକଦେବ ଗୋସ୍ୱାମୀ ମଧ୍ୟ ନାମ ସଂକୀର୍ତ୍ତନର ମହତ୍ତ୍ୱ ଉପରେ କହୁଛନ୍ତି, ନାମ ସଂକୀର୍ତ୍ତନ ଦେଶ ସର୍ବ ପାପ ପ୍ରଣାସନମ। ଯେଉଁ ଭଗବାନଙ୍କର ନାମ ସଂକୀର୍ତ୍ତନ କଲେ ସମସ୍ତ ପାପ ଦୂରୀଭୂତ ହେଇଯାଏ, ପ୍ରଣାମ ଦୁଃଖ ସମାନମ, ଭଗବାନଙ୍କୁ ପ୍ରଣାମ କଲେ ବ୍ୟକ୍ତିର ଦୁଃଖ ଦୂରୀଭୂତ ହେଇଯିବ। ତଂ ପ୍ରଣାମି ହରି ପରମ, ମୁଁ ସେ ଭଗବାନ ହରିଙ୍କୁ ପ୍ରଣାମ କରୁଛି। ତେଣୁ ନାମ ସଂକୀର୍ତ୍ତନର ଏସବୁ ମହାତ୍ମ୍ୟ ରହିଛି, ସମସ୍ତ ବେଦର ସାର ସଦୃଶ। ତେଣୁ ଜଣେ କେହି ଯଦି ବେଦ ଅଧ୍ୟୟନ କରିପାରୁନି, ପୁରାଣ ଉପନିଷଦ ପଢ଼ିପାରୁନି, କିନ୍ତୁ ଭଗବାନଙ୍କର ନାମ ସଂକୀର୍ତ୍ତନ କରୁଛି, ତାର ଅର୍ଥ ବୁଝିବାକୁ ହେବ ଯେ ସେ ସମସ୍ତ ବେଦର ସାରକୁ ଗ୍ରହଣ କରିଛି। ତେଣୁ ଭଗବାନ କୃଷ୍ଣ ଯେପରି କହୁଛନ୍ତି ବେଦେଶ ସର୍ବେ ଅହଂ ଏବ ବେଦ, ସମଗ୍ର ବେଦ ମଧ୍ୟରେ ମୁଁ କେବଳ ଜାଣିବା ଯୋଗ୍ୟ। ତେଣୁ ଯେ ଭଗବାନ କୃଷ୍ଣଙ୍କୁ ଜାଣିଛି, ଯେ କୃଷ୍ଣଙ୍କର ନାମ ସଂକୀର୍ତ୍ତନ କରୁଛି, ସେ ସବୁକିଛି ଜାଣିଛି, ସମସ୍ତ ବେଦ ପୁରାଣ ଉପନିଷଦକୁ ସେ ଅଧ୍ୟୟନ କରିସାରିଛି। ଅନେକ ସମୟରେ ଦେଖାଯାଏ ଯେ ଯେତେବେଳେ ଭକ୍ତମାନେ ନାମ ସଂକୀର୍ତ୍ତନ ପ୍ରତି ତାଙ୍କର ରୁଚି ରହିଛି, କିନ୍ତୁ ଶାସ୍ତ୍ର ଅଧ୍ୟୟନରେ ସେମାନେ ଏତେ ପ୍ରବୀଣ ନୁହନ୍ତି, ତାର ଅର୍ଥ ନୁହେଁ ଯେ ସେ ଭକ୍ତମାନଙ୍କର କିଛି ଗୋଟେ ଅଭାବ ରହିଗଲା ଯେହେତୁ ସେମାନେ ଶାସ୍ତ୍ର ଅଧ୍ୟୟନ କରିପାରୁନାହାନ୍ତି, କାରଣ ସେମାନେ ନାମ ସଂକୀର୍ତ୍ତନ ଯଦି କରିପାରୁଛନ୍ତି ତାର ଅର୍ଥ ବୁଝିବାକୁ ହେବ ଯେ ସେମାନେ ପୂର୍ବ ଜନ୍ମରେ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିସାରିଛନ୍ତି, ବେଦ ପୁରାଣ ଉପନିଷଦ ସବୁକିଛି ଅଧ୍ୟୟନ ତାଙ୍କର ସରିଯାଇଛି ପୂର୍ବ ଜନ୍ମରେ, ଏ ଜନ୍ମରେ କେବଳ ସେମାନେ ନାମ ସଂକୀର୍ତ୍ତନରେ ସମୟ ବିନିଯୋଗ କରୁଛନ୍ତି। ଏହା ତାଙ୍କର ଗୁଣ, ତାଙ୍କର ତ୍ରୁଟି ନୁହଁ ଯେ ସେମାନେ ଶାସ୍ତ୍ର ଅଧ୍ୟୟନ କରିପାରୁନାହାନ୍ତି, କାରଣ ସେମାନେ ବେଦର ସାରକୁ ଗ୍ରହଣ କରିଛନ୍ତି ନାମ ସଂକୀର୍ତ୍ତନକୁ। କିନ୍ତୁ ଅନେକ ସବୁ ବିଦ୍ୱାନ ପଣ୍ଡିତ ରହିଛନ୍ତି ସଂସାରରେ ଯେଉଁମାନେ ବେଦ ଉପନିଷଦରେ ପାରଙ୍ଗତ, କିନ୍ତୁ ତାଙ୍କୁ କହିବେ ଟିକେ ଆପଣ ଭଗବାନଙ୍କର ନାମ ସଂକୀର୍ତ୍ତନ କରନ୍ତୁ, ତାଙ୍କ ମୁହଁରୁ ଭଗବାନଙ୍କର ନାମ ବାହାରିବନି, ଅଥଚ ବେଦରେ ପଣ୍ଡିତ, ବେଦ ପୁରାଣ ଉପନିଷଦରେ ପଣ୍ଡିତ, କିନ୍ତୁ ଭଗବାନଙ୍କର ନାମ ତାଙ୍କ ମୁଖରୁ ଉଚ୍ଚାରିତ ହୋଇପାରିବନି। ତା ଅର୍ଥ ସେମାନେ ବେଦର ସାରକୁ ଗ୍ରହଣ କରିନାହାନ୍ତି, ସେମାନେ ସାରଗ୍ରାହୀ ହେଇନାହାନ୍ତି, ଭାରଗ୍ରାହୀ ହେଇଛନ୍ତି, ସବୁ ବେଦ ପୁରାଣ ଉପନିଷଦକୁ ଯୁଆଡ଼େ ଯିବେ ଧରିକି ଯିବେ, ନହେଲେ ତାଙ୍କର ସବୁ ଶ୍ଳୋକ ସବୁ ଶିଖିଥିବେ ପାଣ୍ଡିତ୍ୟ ପ୍ରଦର୍ଶନ ପାଇଁ, କିନ୍ତୁ ସାରକୁ ଗ୍ରହଣ କରିପାରିନାହାନ୍ତି ସେମାନେ। ତେଣୁ ହରିନାମ ସଂକୀର୍ତ୍ତନ ସବୁର ସାର ସଦୃଶ। ଏବଂ ଯେଉଁମାନେ ହରିନାମ ସଂକୀର୍ତ୍ତନ କରୁଛନ୍ତି ସେମାନଙ୍କର ଅନ୍ୟ କୌଣସି ତୀର୍ଥସ୍ଥାନକୁ ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଅନେକ ଲୋକ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାକୁ ଯାଇଥାନ୍ତି ଏବଂ ଉଦ୍ଦେଶ୍ୟ ଥାଏ ଯେ ତୀର୍ଥସ୍ଥାନକୁ ଗଲେ ତୀର୍ଥ ଜଳରେ ସ୍ନାନ କଲେ ସେମାନେ ପାପରୁ ମୁକ୍ତ ହେବେ। ତେଣୁ ଏହି ଉଦ୍ଦେଶ୍ୟରେ ଅନେକ ଲୋକ ସବୁ ତୀର୍ଥ ସ୍ଥାନକୁ ଯାଇଥାନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଯେଉଁମାନେ ହରିନାମ ସଂକୀର୍ତ୍ତନ କରୁଛନ୍ତି ସେମାନେ ସର୍ବତୀର୍ଥମୟ ହୋଇଯାଆନ୍ତି, ଅର୍ଥାତ୍ ସମସ୍ତ ତୀର୍ଥ ସେହି ସ୍ଥାନରେ ବିରାଜମାନ କରୁଥାଏ ଯେଉଁ ସ୍ଥାନରେ ହରିନାମ ସଂକୀର୍ତ୍ତନ ହେଉଛି। ବର୍ତ୍ତମାନ ଏ ସ୍ଥାନରେ ହରିନାମ ସଂକୀର୍ତ୍ତନ ହେଉଥିଲା 24 ଘଣ୍ଟା ଧରି ଅଷ୍ଟପ୍ରହର ଏ ସ୍ଥଳ ତୀର୍ଥରେ ପରିଣତ ହୋଇଛି। ତେଣୁ ହରିନାମ ସଂକୀର୍ତ୍ତନ ଦ୍ୱାରା ହରିନାମ ସଂକୀର୍ତ୍ତନର ଯେଉଁ ଫଳ ତାହା ସମସ୍ତ ତୀର୍ଥସ୍ଥଳ ଯାତ୍ରା କରିବାରେ ମଧ୍ୟ ସେ ଫଳ ଜଣେ ପ୍ରାପ୍ତ ହୋଇପାରିବନି।